नमो भगवते वासुदेवाय श्रीमद भागवत दशम स्कंद तेतीसतम अध्याय मैंने श्रवण करते परीक्षित महाराज सभार विभिन्न मतावलंबी मान जो सन्देह रासलीला को लेकिन सृष्टि होती तार समाधान सुखदेव दौरान अहंकार वस्त जड़े कर्म करे एवं अहंकार रहा मान कर्म जन केवल पुण्यकर्म करता नुह पापकर्म भी कर तार प्रतिक्रिया स्वरूप पाप भोग कर्म बंधन रहा पड़ो से आम मान जो शरीर आम मान जो शरीर धारण करे केवल ये भगवान भक्ति जी कि उपयुक्त हो पारे तार लाभ रही नचे ये गोटे कर्मफल भोगापी कि पाप रही गोटे बाध्य शरीर गोटे दंड शरीर धारण कर गोटे दंड कारण इतर जो प्राणी मैंने रे मनुष्य को छाड़ जो प्राणी मैंने रे गोटे अनुभव शक्ति एत ना जदि अनुभव कर से संसार अनुभव भगवत अनुभव कि जानते नहीं आवटा को व्यक्त करने भी संभव नुहे जो सुख आसख आस गोटे प्राणी सामान गोष्ठी सामान जातिर प्राणी मान भी सेयार करमती शरीर बंधन रखा जाए इतर प्राणी मान प्रकृतिर नियम हिसाब से जाऊँ मानवर जो स्वतंत्रता को दि जाइए ताद जिते सुविधा रही दुख भोग भी बहुत असुविधा रही दुख भोग बहुत प्रकार फैसिलिटीज अच्छे केमती ना मानव कुकुर को आम गाड़ीदेले तार शब्द हृदय बेस प्रतिक्रिया सृष्टि कर भावटा कुकुर को तुम कुकुर तुम भाषा कह कुर ना मन कर लालू दे लालू ये गायलु सेमती कहते लालो ये आईलु सी तुम भाव को चाह मनीषा केमती मत चाहे सी भाव हिसाब से शब्द तार हृदय भितर तुम गाड़ी देदेले अभद्र बोली कहीदे अशिष्ट बोली कहीदे हृदय से भाव किसी कुकुर आसवन इतर प्राणी मान कौन आसवन सम्मान कले आसवन कि अवमानना कले आसवन से केवल भावटा को लक्ष्य करते चक्षुटा को विशेषकर इतर प्राणी मैंने चक्षु को चाहते मुख को चाहते से मुखर मन मंडल जानदेव लोकटा खुशी अच्छे ना ये डर ये मत भल पाँच कि ना तो मनीष जो प्राणी मनीष को जो भगवान सृष्टि कर मनीषर सब बड़ जिन शब्द तार सब बड़े दरकार ये शब्दा तार हृदय भर एत बड़ भाव सृष्टि कर अधिका पीड़ा पाँच मान अपमान निंदा प्रशंसा ये सब लग रही कौन जदि जीव को अधिका दुख मिलता है तार खाइबा पीवा रोग शरीर जी ना तार मान अपमान अधिक दुख मिले मनुष्य दुखी अधिका कहीं कह जाए आपर भक्त ही गला किसी कह जाए विशेष भाव में कहुए भक्तर दुख सब बड़ दुख है मान अपमान आगे दुख ना तार मोर भजन हो नहीं मुझ भगवान को प्राप्ति हो पारि कि ना मोर प्रभु चरण से प्रेम हम कि ना विषय चिंता ना मान अपमान बेस चिंता लग जाए ये शरीर एमती का यहाँ शरीर धर्म से सप्तम स्कंद भागवत नारद युधिष्ठिर महाराज को प्रश्न नारद मान से कथा कह पुरुष पर जो भगवान कृष्ण को कारण गाड़ी दूसरे किए शिशुपाल शिशुपाल जो गाड़ी देते से भगवान कौन प्रभाव आसवे इतर प्राणी मान शब्द भाव ग्रहण करार शक्ति ना भगवान नुहे भगवान जेहेतु परमात्मा से सच्चिदानंदमय जीवर कौन प्रकार भौतिक जिन स्पर्श कर प्रार्थना टाइम भगवान को स्पर्श कर जीव जो प्रार्थना कर प्रार्थना टाइम भगवान को स्पर्श कर जड़टा तार चेतना टा जड़ रही से प्रार्थना टा भगवान के स्वतंत्र भाव शुणे स्पर्श कर भगवान अनुभव आम दुखटा कर परमात्मा अच्छा आम आम दुखटा भगवान को जन हबन से जनवर उपायटा अलग ପ୍ରଭୁ ଯୋଉ ଆମ ଆମ ହୃଦୟରେ ଅଛନ୍ତି ସେ ଜାଣିପାରୁଛନ୍ତି ଜୀବମାନେ କେତେ ଦୁଃଖରେ ଅଛନ୍ତି, ସେଥିପାଇଁ ସେ ଅବତାର ନଉଛନ୍ତି। କିନ୍ତୁ ଜୀବ କେବେ ଗର୍ବ କରିବା ଉଚିତ ନୁହେଁ। ମୁଁ ସେମିତି ଡାକି ଦିନେ ଗଜେନ୍ଦ୍ର ଡାକିଲେ ଭଗବାନ ଆସିଲେ, କିନ୍ତୁ ଗଜେନ୍ଦ୍ର ଡାକିଲେ ଯୋଉ ଭଗବାନ ଶୁଣିଲେ ତା ଗଜେନ୍ଦ୍ର ପୂର୍ବ ହିଷ୍ଟ୍ରିରେ ସେଥିପାଇଁ ଲେଖା ହେଇଛି। ସେ କାହାର ଅନୁଗତରେ ଡାକୁଥିଲେ, କେମିତି ସାଧନ କରିଥିଲେ, କେମିତି ଭଜନ କରିଥିଲେ, ସେଥିପାଇଁ ତା ଡାକଟା ଶୁଣିଲେ। ଜୀବର ଯେତେପର୍ଯ୍ୟନ୍ତ ଭୌତିକ ଭାବନାଟା ତାକୁ ସ୍ପର୍ଶ କରିକି ରଖିଛି, ଭୌତିକ ଭୂମିକାରେ ସେ ରହିଛି, ତାର ପ୍ରାର୍ଥନା କି ଭଗବାନ ଶୁଣିବେନି, କାରଣ ଭଗବାନ ସଚ୍ଚିଦାନନ୍ଦମୟ। ତାଙ୍କୁ ଏଗୁଡା କିଛି ଲାଗିବନି, କିଏ ଗାଳି ଦେଲା, କିଏ ପ୍ରଶଂସା କଲା, ଏତେ ତାଙ୍କର କିଛି ନାହିଁ। ନିନ୍ଦନମ ସ୍ତବ କୀର୍ତ୍ତନମ ସତ୍କାର ନେତକାର ଅର୍ଥେ କଲାବର ପ୍ରଧାନ ପୁରୁଷ ରାଜନ, ହେ ରାଜନ ଯୁଧିଷ୍ଠିର କହୁଛନ୍ତି, ଅବିବେକ କଳ୍ପିତ, ଏସବୁ ଅବିବେକ ଜିନିଷ, ଭଗବାନଙ୍କୁ ଏଗୁଡା କିଛି ନାହିଁ। ନିନ୍ଦନମ ସ୍ତବ କୀର୍ତ୍ତନମ, ତୁମକୁ କିଏ ପ୍ରଶଂସା କରୁଛି, କିଏ ସ୍ତବ କରୁଛି, କିଏ ନିନ୍ଦା କରୁଛି, ଏ ଗୋଟେ ଅବିଦ୍ୟାର ସୃଷ୍ଟି ହେଇଛି। କିନ୍ତୁ ମଣିଷକୁ ଭୋଗୀ ଏ ସ୍ୱରଟା ଦିଆଯାଏ, ଏଇଟା ଭୋଗିବା ପାଇଁ, ଆଉ ସେଟା ଅନୁଭବ ବେଶୀ ହୁଏନି, ସଂସାର ଭିତରେ ବେଶୀ ଅନୁଭବ ହୁଏନି, ତାର ଭକ୍ତ ହେଇଯିବ ବହୁତ ଅନୁଭବ। ଖରାପ କେହି ମାନେ ଖରାପ ଭାବିବେନି, ମୁଁ ଖୋଲି ଖୋଲା ଲୋକ ବୋଲି ଖୋଲା କରି କହିଦେଉଛି, କର୍ମୀ ଥିଲା ବେଳେ କେହି କ'ଣ ଗୋଟେ ଅପମାନ କରିଦେଲେ ଏତେ କଷ୍ଟ ଲାଗେନି, କିନ୍ତୁ ଭକ୍ତ ହେଲା ପରେ ତୁମେ ଟିକେ ବି ଅପମାନ ସହି କରିପାରିବେନି। ଭକ୍ତ ସମାଜରେ ବୈଷ୍ଣବ ଯାତ୍ରା ବେଶୀ ହୁଏ, କାହିଁକି କାହାର ନିନ୍ଦା ପ୍ରଶଂସାକୁ ନିନ୍ଦାକୁ ଶୁଣିବା ବହୁତ କଷ୍ଟ, ଆମେ କିଛି ଆମକୁ ନିନ୍ଦା କରୁଛୁ ଆମେ ସହିପାରିବାନି। କର୍ମୀ ଦୁନିଆରେ ଏତେ ନାହିଁ, କର୍ମ ଦୁନିଆରେ ଏଟାକୁ କର୍ମନ ବୋଲି ନେଇଯାଇଛନ୍ତି। ଅଫିସ ଅଫିସ କି ଆପଣ ଯେଉଁ ଅଫିସରେ ଜବ୍ କରୁଛନ୍ତି, ଜାଣିଛନ୍ତି କିଛି ଲୋକ ତୁମକୁ ଖରାପ ପାଇବେ, ସେ କହିବେ ଛାଡ଼ମ, ସେ ଲୋକ ତ ସେଇଭଳିଆ, ତାକୁ ଛାଡ଼, ସେମାନଙ୍କର ସମୟ ବି ନାହିଁ, ସେମାନେ ଏତେ ମେଟେରିଆଲ ଏନଗ୍ରେଷ୍ଟ, ତାକୁ ସମୟ ନାହିଁ। ଅଫିସରେ କିନ୍ତୁ ଡ୍ୟୁଟି ସାରିକି ଯିବା, ପୁଣି ପିଲା ଛୁଆଙ୍କୁ ଯା, ଝିଅକୁ ଟ୍ୟୁସନ ନେଇକି ଯା, ପୁଅକୁ ଟ୍ୟୁସନ ନେଇଯା, ମାର୍କେଟ, ତାଙ୍କୁ ସମୟ ବି ନାହିଁ। ଭକ୍ତର ଯଦି ଗୋଟେ ବଡ ଜିନିଷ କିଛି ଥାଏ ଏଇଟା, ଆଉ ଭକ୍ତ ଯଦି ଦୁଃଖୀ କିଛି ଥାଏ ତା ଭଜନରେ, ମୋର କୃଷ୍ଣ ଚରଣରେ ମତି ହଉନି, ଏଥିପାଇଁ ଯଦି ଦୁଃଖୀ ନୁହେଁ, ମୋତେ ସମ୍ମାନ ମିଳୁନି, ମୋତେ ଉପଯୁକ୍ତ ସମ୍ମାନ ମିଳୁନି, ଏଥିପାଇଁ ସେ ଦୁଃଖୀ। ଭକ୍ତର ଆଉ ଦୁଃଖ ଯଦି ସଟଲି ସୂକ୍ଷ୍ମ ଭାବରେ ଦେଖାଯାଏ, ଭକ୍ତ କେବେ ଅଲଗା କେଉଁଥିରେ ଦୁଃଖ, ସେ କେବେ ଚିନ୍ତା କରୁନି ଯେ ମୋର କୃଷ୍ଣଚରଣରେ ମତି ହେଉନି, ମୁଁ ଭଗବାନଙ୍କୁ ସୁସ୍ଥ ଭାବରେ ସେବା କରିପାରୁନି, ମୋର ଭଜନ ଠିକ୍ ସେ ହେଉନି, ୟା ପାଇଁ ଯଦି ତାର ଦୁଃଖ ନୁହେଁ, ଦୁଃଖ ହଉଛି ତାର ଅପମାନ ହେଇଗଲା, ତାକୁ ସମ୍ମାନ ମିଳିଲାନି, ଏ ଭକ୍ତ ଜୀବନ ବେଶୀ ଅନୁଭବ ଆସେ, ସ୍ୱାଭାବିକ ଆସେ, ଏସବୁ ଅବିଦ୍ୟା। ଏ କଥାରେ ପଡ଼ିଛନ୍ତି ଯେ ଭଗବାନଙ୍କର କାହିଁକି ଏ ଅହଙ୍କାରରୁ କର୍ମ ଆସୁଛି, କର୍ମରୁ କର୍ମ ଫଳ ଭୋଗିବାକୁ ପଡେ, କର୍ମ ଫଳ ପାଇଁ ଶରୀର ସବୁ ମିଳିଛି, ଶରୀରରେ ପୁଣି କର୍ମ ତିଆରି ହବ, କର୍ମ ପାଇଁ ପୁଣି କର୍ମବନ୍ଧନରେ ଗୋଟେ ଜୀବ ପଡିବ। ଭଗବାନ କାଲି ଶୁଣୁଥିଲେ, କାଲି ସୁଖଦେବ ଗୋସ୍ୱାମୀ ସେ କଥା ପରୀକ୍ଷିତ ମହାରାଜଙ୍କୁ କହିଲେ, ଅହଙ୍କାରରୁ ମୁକ୍ତ ହେଇଥିବା ସାଧାରଣ ଭଗବତ ଭଗବାନଙ୍କର ଅଧୀନରେ ଥିବା ସାଧାରଣ ପ୍ରାଣୀ ମଧ୍ୟ କର୍ମଫଳ ଭୋଗେ ନା, ଭଗବାନ କାହିଁ ଭୋଗିବେ। ଏବଂ ଦ୍ୱିତୀୟ ଉଦାହରଣ ଦଉଛନ୍ତି, ଭଗବାନଙ୍କର ସ୍ମରଣର କେତେ ବଡ ଶକ୍ତି ରହିଛି, ତାଙ୍କୁ ଯିଏ ସ୍ମରଣ କରୁଛି ତାର ବି ଧର୍ମ ଅଧର୍ମ ନାହିଁ, ସବୁ ନିୟମଟା ଆମ ଦୃଷ୍ଟିରେ ଚାଲେ ନା। ଆମେ ଯାହା ଭାବୁଛେ ଆମ ଭାବନା ହିସାବରେ ସବୁ କିଛି ହୁଏନି, ଆମେ ବହୁତ ଜିନିଷକୁ ବ୍ୟବହାର କରୁଛେ ତାର ଭାବନାକୁ ଆମେ କିଛି ଜାଣିନି। ଆଉ ଆମର ଯୋଉ ଶକ୍ତି ରହିଛି, ଯେମିତି ମୁଁ ଗୋଟେ ଉଦାହରଣ ଦେବି, ସମାଜରେ ପୋଲିସ ମାନେ ଅଛନ୍ତି ବୋଲି, ସରକାରର କିଛି କାନୁନ ଅଛି ବୋଲି ଆମେ ଠିକ୍ ସେ ରହିଛେ କି ନାହିଁ, ଆମେ ସେଟା ଅନୁଭବ କରୁନେ। ଯଦି ପୋଲିସ ନଥାନ୍ତା, ପୋଲିସର ସରକାର କିଛି କାନୁନ ନଥାନ୍ତା, ତାହେଲେ ଯେକୌଣସି ଲୋକ ଯେତେବେଳେ ଆଟାକ୍ କରି କାହାକୁ ମାରି ନିଅନ୍ତା, କାହାକୁ କରିଦିଅନ୍ତା ନା, କିନ୍ତୁ ସେ ସରକାର କେମିତି ସେ କାନୁନଟାକୁ କଣ୍ଟ୍ରୋଲ କରୁଛି ପୋଲିସ ମାନଙ୍କ ଦ୍ୱାରା, ଆମକୁ ଜଣା ଅଛି, ଆମେ ଆମର ଆରାମସେ ରହିଛେ, ଆମେ ଆରାମସେ ରହିଛେ, ଆମେ ଆମର ଖାଉଛେ ପିଉଛେ ରହୁଛେ, ଆମେ ଆମର ଘରଦ୍ୱାର କରିଦେଉଛେ, ବ୍ୟାଙ୍କକୁ ଟଙ୍କା ରୋଜଗାର ଟଙ୍କା ଡିପୋଜିଟ୍ କରିଦେଉଛେ, ଟଙ୍କା ରୋଜଗାର କରିକି ଆଣୁଛେ, କିନ୍ତୁ ଏ କାନୁନଟା ସରକାର ଚଲେଇଛନ୍ତି, ସେଥିପାଇଁ ଆମେ ସୁଖ ରହିଛେ, କିନ୍ତୁ ଆମେ ଏଇଟା ଅନୁଭବ କରୁନେ, ଅନୁଭବ ନ କଲେ ବି ସେ କାନୁନଟା ଚାଲିଛି ରହିଛି। ସେଭଳି ସବୁ ଆମ ବିଚାରଧାରାର ନୁହେଁ, ଧର୍ମ ଅଧର୍ମ ସବୁ ବିଚାର କରିହବନି, କନସିଡରେସନ କଲେ ଯଦି ତୁମେ ଯୁକ୍ତି କରିବ, ଭକ୍ତିରେ କୌଣସି ଗୋଟେ ଗନ୍ଧ ହି ପାଇବନି। ଭକ୍ତି ଏଭଳି ଏକ ରାଜ୍ୟ ଯେଉଁଠି ଯୁକ୍ତିର ସ୍ଥାନ ହିଁ ନାହିଁ, ଏଇଟା କେବଳ ଗ୍ରହଣର ପଥ, ଏଇଟା ଯୁକ୍ତିର ପଥ ନୁହେଁ, ତର୍କର ପଥ ନୁହେଁ, ଜ୍ଞାନର ପଥ ନୁହେଁ, ଏଇଟା ଗ୍ରହଣର ପଥ। ପୁଣି ଗ୍ରହଣ କେମିତି କରିବ, ବିଶ୍ୱାସ ସହିତ ଗ୍ରହଣ କରିବ, ବିଶ୍ୱାସ ସହିତ ଗ୍ରହଣ କରିକି ଅପେକ୍ଷା କରିବାକୁ ପଡିବ କେତେବେଳେ ସେ ଜିନିଷଟା ଆମ ପାଖକୁ ମ୍ୟାନିଫେଷ୍ଟେଡ୍ ହବ, ପରିପ୍ରକାଶ ହବ। ତୁମେ ଯେଉଁଟା ବିଶ୍ୱାସ କରିକି ଗ୍ରହଣ କରିଛ, ପୁରୀ ତୁମେ ଚାହୁଁଛ କଣ, ଏଇଟା ମୁଁ ଦେଖିବି, ଯେମିତି ଆମେ ବିଶ୍ୱାସ କରିଛେ କୃଷ୍ଣ ରାଧା ମାଧବ ହେଉଛନ୍ତି ସ୍ୱୟଂ ଭଗବାନ, ବିଶ୍ୱାସ କରି ଗ୍ରହଣ କରିଛେ, ସେବା କରୁଛେ, କିନ୍ତୁ ଆମକୁ ସେଇ ସମୟ ପାଇଁ ଅପେକ୍ଷା କରି ରହିବାକୁ ପଡିବ ସେତେବେଳେ ଆମ ପାଖରେ ସ୍ୱୟଂ ଭଗବାନର ପରିପ୍ରକାଶଟା ଆମ ପାଖରେ କରିବି। ଏଠି ଯୁକ୍ତି କିଛି କାମ କରିବେନି, ଶାସ୍ତ୍ର କିଛି କାମ କରିବେନି, କୌଣସି ଜିନିଷ ଏଠି କିଛି କାର୍ଯ୍ୟ କରିବେନି, କାରଣ ସେ ହେଉଛନ୍ତି ସ୍ୱୟଂ ସ୍ୱୟଂ ଭଗବାନ, ସ୍ୱୟଂ ସ୍ୱତନ୍ତ୍ର, ସିଏ ତାର ପ୍ରକାଶ ହେବେ ହିଁ ହେବେ। ତୁମର ଯୁକ୍ତି, ତୁମର ବିଚାର, ତୁମର ଭାବନା, ଧର୍ମ ଅଧର୍ମ ନୀତି କିଛି କାମ କରିବେ। ବହୁତ ଜିନିଷ ଆମେ ଜାଣିନେ ବା ବହୁତ ଜିନିଷ ଆମେ ଜାଣିଛେ, ଜାଣିବା ନ ଜାଣିବା ସହିତ ଭକ୍ତିର କିଛି ସମ୍ପର୍କ ନାହିଁ। ତ ନ ଜାଣି ଯୋଉ ଜିନିଷ ବି ନ ଜାଣିଛ ବି ତା ପଛରେ ବି କିଛି ଭଗବାନଙ୍କ ରହସ୍ୟ ରହିଛି। ଆମେ ସବୁ କିଛି କଣ ଜାଣିଛେ, ଯେମିତି ମୁଁ ଉଦାହରଣ ଦେଲି, ଆମେ ଜାଣିନେ ପୋଲିସର ଗଭର୍ଣ୍ଣମେଣ୍ଟର ଗୋଟେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ଅଛି ବୋଲି ଆମେ ଆମେ ଗୋଟେ ବିଲ ଭିତରେ ମଠ କରି ରହିଯାଇଛେ, ନହେଲେ ଯେ ଚୋର ଆସିବେ ଆମେ କଣ କରିପାରିବା? ଯଦି ସରକାର ପୋଲିସ ମାନେ ଯଦି ନ ଧରିବେ ଚୋର ମାନଙ୍କୁ, ତାର ସାଧାରଣ ଲୋକ ବଞ୍ଚେଇ ପାରିବେ? ଆମେ ସେଟା ଚିନ୍ତା କରୁନେ, କିନ୍ତୁ ସରକାର ସେ ପ୍ରିନ୍ସିପଲ ରଖିଛି, ଆମେ ସେମାନେ ଆରାମସେ ଖାଇ ପିଇକି ରହୁଛେ। ଜଗତରେ ଯେତେ ଶାନ୍ତି ରହିଛି, ଯେମିତି ଯୁକ୍ତି କରିବ, ତୁମେ ଭଗବାନଙ୍କ ବିଷୟରେ ଯୁକ୍ତି କରିବ, ସାଧୁଙ୍କ ବିଷୟରେ ଯୁକ୍ତି କରିବ, ପ୍ରଭୁପାଦ ଆଚାର୍ଯ୍ୟମାନେ ସବୁ ଥିଲେ, ସାଧୁମାନେ ଥିଲେ, ବର୍ତ୍ତମାନ ସେମାନେ ନାହାନ୍ତି, ଭକ୍ତି ଯେମିତି ଭକ୍ତମାନେ ଯୁକ୍ତି କରୁଛନ୍ତି, କିଏ ଯଦି ଯୁକ୍ତି କରେ ନାଇଁ ନାଇଁ ସେଭଳି ଆଉ ଆଚାର୍ଯ୍ୟ ନାହାନ୍ତି, ହଁ ଠିକ ଅଛି ନାହାନ୍ତି, କିନ୍ତୁ ମନେ ରଖ ବର୍ତ୍ତମାନ ଜଗତରେ ଯୋଉ ଶାନ୍ତି ରହିଛି, ଯୋଉ ଧର୍ମ ରହିଛି, ଯୋଉ ପ୍ରତିଷ୍ଠା ରହିଛି, ଯେତିକି ରହିଛି ବୈଷ୍ଣବ ଲୋକମାନେ ଯେତିକି ବୈଷ୍ଣବ ପଥକୁ ମାନୁଛନ୍ତି, ଆମ ଜ୍ଞାନରେ କେହି ସାଧୁ ଆମ ଜ୍ଞାନରେ ନାହାନ୍ତି, କିନ୍ତୁ ଆମ ଜ୍ଞାନରେ ପୋଲିସ କଣ କରୁଛି ଜଣା ନାହିଁ, ଆମ ଜ୍ଞାନରେ ପୋଲିସ କଣ କରୁଛି ଜଣା ନାହିଁ, କିନ୍ତୁ ପୋଲିସର ନିୟମଟା ରହିଛି ନା, ଯେମିତି ସେ କଣ ଗୋଟେ ଥିଲା ନା କିଏ ଗୋଟେ ଭାଗି ପଳେଇଥିଲା ବର୍ତ୍ତମାନ ମେଡିକାଲ ବାହାରିକି, ତାକୁ ଧରା ହେଲା, ସେ କଣ ଜାଣିଥିଲା ନା କେହି କାମନା କରିପାରୁ, ପୋଲିସ ତା କାମଟା କରୁଛି, କିନ୍ତୁ ଆମ ଜେନେରାଲ ପବ୍ଲିକ କିଛି ଜଣା ନାହିଁ। ସାଧୁମାନେ ଜଗତର ଅଛନ୍ତି କି ନାହିଁ ତୁମକୁ ଜଣା ନାହିଁ, ତୁମେ ଜାଣି ବି ପାରିବନି, କିନ୍ତୁ ସେ ଅଛନ୍ତି, ସିଏ ଅଛନ୍ତି, ସାଧୁମାନେ ଅଛନ୍ତି, ସାଧୁଙ୍କର ନିୟମ ରହିଛି, ଆଉ ସାଧୁଙ୍କୁ ଆଶ୍ରୟ କରିବା, ସାଧୁଙ୍କୁ ଯିଏ ଆଶ୍ରୟ କରିଛନ୍ତି ଏକାନ୍ତ ସେ ଜୀବ ବି ଅଛନ୍ତି, ନହେଲେ ଜଗତର ଧର୍ମ କେବେ ରହିପାରିବନି, ଶାନ୍ତି କେବେ ରହିପାରିବନି, ପ୍ରତିଷ୍ଠା କେବେ ରହିପାରିବନି, ସସମ୍ପ୍ରଦାୟ କେବେ ରହିପାରିବନି, କେବେ ରହିପାରିବନି। ଗୁରୁଦେବ ସବୁବେଳେ ସେ କଥା କୁହନ୍ତି, ସୂର୍ଯ୍ୟ ଅଛନ୍ତି ମାନେ, ଚନ୍ଦ୍ରମା ଅଛନ୍ତି ମାନେ, ସତ୍ୟନାରୀ ଅଛନ୍ତି, ସାଧୁ ଅଛନ୍ତି, ନହେଲେ ସୃଷ୍ଟି ଚାଲିପାରିବନି, କୃଷ୍ଣ ସଂସାର ଚାଲିବ କେମିତି, ଆମକୁ ଦେଖାଯିବନି, ଯେମିତି ଆମେ ପୋଲିସ ଜାଣିପାରୁନି ପୋଲିସ କଣ କରୁଛି। ଭାରତର ମୁଁ ତ ଏତେ ଜାଣିନଥିଲି, ଯୋଉ ଗୁଇନ୍ଦା ସଂସ୍ଥା ସବୁ ରହିଛି, ସବୁ ଦେଶର ଗୁଇନ୍ଦା ସଂସ୍ଥା ସବୁ ଦେଶରେ ଅଛନ୍ତି, ପାକିସ୍ତାନର ଗୁଇନ୍ଦାର ଲୋକ କୋଉଠି ଅଛନ୍ତି? ଭାରତରେ ଅଛନ୍ତି, ଭାରତର ଗୁଇନ୍ଦା ଲୋକ ପାକିସ୍ତାନରେ ଅଛନ୍ତି, ପାକିସ୍ତାନ ଭାରତ ବିରୁଦ୍ଧରେ କଣ କରିବା ପାଇଁ ଚାହୁଁଛି ଗୁଇନ୍ଦା ଲୋକଙ୍କୁ ଜଣା, ଆତଙ୍କବାଦୀ କେତେବେଳେ ଆସିବେ, କୋଉ ଟାର୍ଗେଟ କରୁଛନ୍ତି, କଣ କରୁଛନ୍ତି, ସେସବୁ ସେମାନେ ତାଙ୍କ ଭାଷା ଜାଣିଛନ୍ତି, ତାଙ୍କ ନାଗରିକତ୍ୱ ନେଇଛନ୍ତି, ମୁଁ ତ ଏଇଟା ବୁଝିପାରୁନି, ମୁଁ ତ ଆଗରୁ ବ୍ୟବହାର କିଛି ପଢ଼ିନି, 20-25 ବର୍ଷ କିଛି ପଢ଼ିନଥିଲି, ଏବେ ସେଇ ମ୍ୟାନେଜମେଣ୍ଟ ଫ୍ୟାନେଜମେଣ୍ଟ ମଠ ମନ୍ଦିର କଲାବେଳକୁ ପଢିବାକୁ ପଡୁଛି, ମୁଁ ଗୋଟେ ପିଲାକୁ ପଚାରିଲି, ମୁଁ କହିଲି ଗୁଇନ୍ଦା ଗୋଟେ କଣ କିରି, ଆମ ଦେଶରେ କଣ ହଉଛି ସିଏ ବି ଜାଣୁଛନ୍ତି, ତାଙ୍କ ଦେଶରେ କଣ ହଉଛି, କହିଲେ ନାଇଁ ନାଇଁ ଆଜ୍ଞା, ସେମାନେ ତାଙ୍କୁ ସରକାର ବି ଧରିପାରୁନି, ଭାରତୀୟ ଯୋଉ ଗୁଇନ୍ଦା ମାନେ ଆମେରିକାରେ ଅଛନ୍ତି ଅଲଗା, ତାକୁ କାରଣ ସେମାନେ ସେଠିକାର ସିଟିଜେନସିପ୍ ନେଇଯାଇଛନ୍ତି, ସେମାନେ ଏମିତି ଟ୍ରେନିଂ ନେଇଯାଇଛନ୍ତି, ସେମାନେ ସେ ଭାଷା ଇଂଲିଶ ଜାଣିଲେ ସେଠିକାର ନାଗରିକ ହେଇଗଲେ, ଆଉ ବଡ଼ ବଡ଼ ଜିନିଷର ଲିଙ୍କ ସବୁ ରହିଛନ୍ତି, ତାଙ୍କ ଦେଶ କଣ କରୁଛି ଭାରତ ବିରୁଦ୍ଧରେ ସେସବୁ ଭାରତକୁ ଜଣେଇବେ, ଭାରତକୁ ସେ ମେସେଜ ଦେବା ପାଇଁ ସେ ତ କୌଣସି ସାଧାରଣ ଫୋନ୍ରେ କରିପାରିବେନି, କାରଣ ସେଗୁଡ଼ା ସବୁ ତ ଧରା ପଡ଼ିଯିବ, ତାଙ୍କର ପୁଣି ଅଲଗା ମେସେଜ ସିଷ୍ଟମ ରହିଛି, ଜେନେରାଲ ଲୋକ କଣ ଜାଣିଛି କଣଟା ହବ, କିନ୍ତୁ ଗୁଇନ୍ଦା ଲୋକଙ୍କୁ ଜଣା। ମୁଁ ଏଇ କଥାଟି କହୁଛି, ଯୁକ୍ତିର ଇ ଜିନିଷ ନୁହେଁ, କୌଣସି ଯୁକ୍ତିର ପଥ ଜ୍ଞାନର ଯୁକ୍ତି କରିକି ଆମେ ପାରିବନି, ଜ୍ଞାନ ପଢି ଶୁଣିକି ଜାଣିବି ନାହିଁ, ପଢି ଶୁଣିବାର ଜାଣିବାର ଜିନିଷ ବି ନୁହେଁ, ଏଇଟା କେବଳ ଗ୍ରହଣର ପଥ, ତୁମେ ଗ୍ରହଣ କର ତୁମକୁ ଅନୁଭବ ଆସି, ପୁଣି ଗ୍ରହଣ ବିଶ୍ୱାସ ଯୁକ୍ତ ଗ୍ରହଣ କର, ବହୁତ ଦୃଢ଼ ବିଶ୍ୱାସରେ ଗ୍ରହଣ କର, ଆଚାର୍ଯ୍ୟମାନଙ୍କୁ ଆଶ୍ରୟ କର, ସମୟ ଆସିବ ସେ ଅନୁଭବ ହବ, ତୁମର ଶରଣାଗତି ହିସାବରେ ଆଚାର୍ଯ୍ୟଙ୍କ ପ୍ରସନ୍ନତା ହିସାବରେ ତୁମର ଭକ୍ତିର ଅନୁଭବ ଆସିବ, ପରିଶ୍ରମ ଅନୁଭବ ଆସିବ, ତା ପୂର୍ବରୁ ଯାହା ଆମର ଅଛି ସେଥିରେ କିଛି କ୍ଷତି ନାହିଁ, ଯେମିତି ଆମେ ପ୍ରଚାର କରୁଛେ, ହରିକଥା କହୁଛେ, ସ୍ୱାଧ୍ୟାୟ କରୁଛେ, ସବୁକିଛି କରୁଛେ, ଏତେ ସ୍ୱୀକୃତି ବଢୁଛି, କିନ୍ତୁ ଏଇଟା ତ ଯେ ପୂର୍ଣ୍ଣ ଭାବରେ ଆମର ଭଗବତ ଯେମିତି ବହୁତ କିଛି ଆମେ ଜାଣିଦେଲେ, ବହୁତ କିଛି ଦର୍ଶନ ପଢିଦେଲେ, ବହୁତ କିଛି ଟୀକା ଟିପ୍ପଣୀ ପଢିଦେଲେ, ଜ୍ଞାନ ହେଇଗଲା, ବହୁତ ପାଠ ପ୍ରବଚନ କଲେ, ତାର ଅର୍ଥ ନୁହେଁ ଯେ ଆମର ପରେଶାନ ହବ ହେଇଗଲେ, କାରଣ ଭଗବତ ଅନୁଭବଟା କେବଳ ତାଙ୍କର କୃପା ଉପରେ ନିର୍ଭର, ନହେଲେ ଅଲଗା କିଛି ବସ୍ତୁ ନୁହେଁ। ସେଥିପାଇଁ ଏଥିରେ ଯୁକ୍ତି ରଖିଛନ୍ତି, ଯେମିତି ପରୀକ୍ଷିତ ଯୁକ୍ତି କରୁଛନ୍ତି, କେମିତି ସେ ପରଦାରାଙ୍କ ସହିତ ପରଦାରା ଅଭିମର୍ଶନ, ପରୀକ୍ଷିତଙ୍କର ଏ ପ୍ରଶ୍ନ ନୁହେଁ, ଯୋଗୀମାନଙ୍କ ପାଇଁ ସେ ଜ୍ଞାନୀମାନଙ୍କ ପାଇଁ ପ୍ରଶ୍ନ କରିଛନ୍ତି, ତାର ଉତ୍ତର କେତେ ସୁନ୍ଦର ଭାବେ ସେ ଦଉଛନ୍ତି। ଆରେ କର୍ମ ବନ୍ଧ ଟୋଟାଲ ନାହିଁ, ଭଗବାନଙ୍କର ଅହଂକାର ବି ନାହିଁ, ମଣିଷ ଯୋଉ କର୍ମ କାହିଁ କରେ, ଜଣେ ବିବାହ ଆଦି କର୍ମ କାହିଁ କରିବ, ତାର ଆଗେ କଣ ଆସୁଛି, କାମନା ଆସୁଛି ନା, ଅବିଦ୍ୟା ଆସୁଛି, କାମନା, ପୁଣି କାମନାର ମୂଳଟା କିଏ ରହିଲା, ଅବିଦ୍ୟା, ଅବିଦ୍ୟାରୁ କାମନାଟା ଆସୁଛି, ଯାହାର ଯେତେ ଅବିଦ୍ୟା ତାର ସେତେ କାମନା, ଅବିଦ୍ୟା କାମ କର୍ମ ବି ତିନିଟା ଲାଗିକି ରହିଛି, ଅବିଦ୍ୟାଟା ଯେତେ ରହିଲା ତୁମର କାମନାଟା ସେତେ ଦୃଢ଼ ହବ। ମହାପ୍ରଭୁ କହିଲେ ନ ଧନମ ନ ଜନମ ନ ସୁନ୍ଦରୀ କବିତା, ମୋର କିଛି ଦରକାର ନାହିଁ, କି ଦରକାର ନହେଲେ କହିଦେଲେ ହବ, ଘୋଷିଦେଲେ ହବ ନା, କହିଦେଲେ ତୁମେ ହେଇଯିବ, ନ ଧନମ ନ ଜନମ ହବନି କେବେ, କାରଣ ଅବିଦ୍ୟାଟା ଯେତେ ଥିବ, ଅବିଦ୍ୟା ମାନେ ପୁଣି ଅବିଦ୍ୟାର ଡେଫିନେସନ କଣ ଦେଲେ, ଅବିଦ୍ୟାଟା କଣ, ଏ ଶରୀରକୁ ଆତ୍ମଜ୍ଞାନ କରିବା, ମୁଁ ଶରୀର ନୁହେଁ, ଶରୀରକୁ ଆତ୍ମଜ୍ଞାନ କରିବା, ଏ ହଉଛି ଅବିଦ୍ୟା। ଶରୀର ସୁଖରେ ମୁଁ ସୁଖୀ ହେଇଯିବି, ଶରୀରର ମାନ ଅପମାନ, ଶରୀର ସବୁ ବ୍ୟବସ୍ଥା ଭଲ ଭାବରେ ହେଇଗଲେ ମୋର ସବୁ ଠିକ ହେଇଯିବ। ଆମେ ଯୋଉ କହୁଛେ ମୋର ପ୍ରୋବ୍ଲେମ, ଏଇଟା ପ୍ରୋବ୍ଲେମଟା କଣ, ମୋର ସମସ୍ୟା, ଏଇଟା କାହାର ସମସ୍ୟା, ଭାବିଲେ ମୋର ଘର ଅସୁବିଧା ଅଛି, ମୋର ପୁଅର ସମସ୍ୟାଟା କାହାର, ଶରୀର ନା ଆତ୍ମାର କୋଉ ସମସ୍ୟା, ତାକୁ ଚିନ୍ତା କରିଛେ, ସେ ଅନାଦି କାଳରୁ କେତେ ଦୁଃଖୀ, କେତେ କେତେ ଜନ୍ମ ସେ ଭଗବାନଙ୍କୁ ଭଜନ କରିନି, ସିଏ ଆଜି ଶରୀର ବନ୍ଧନରେ ପଡିକି ରହିଛି, ତା କଥା ଆମେ ଚିନ୍ତା କରୁଛେ କି, ଆତ୍ମାଟା ଶରୀର ଭିତରେ ରହିଛି ନା, ଆଉ ସେଥିପାଇଁ ଶରୀର ତ ଆକ୍ଟିଭ ଅଛି, ତାର ଅଭ୍ୟାସ ହେଇଗଲାଣି, ସେ ନିଜକୁ ଶରୀର ବୋଲି ଭାବିଲାଣି, ତ କି ଚିନ୍ତା କରୁଛି ତା ବିଷୟରେ, କେହି ନାହିଁ, କେବଳ ମହାଜନ ମାନେ ହିଁ ଚିନ୍ତା କରୁଛନ୍ତି ଇଏ ଗୋଟେ ଆତ୍ମା ବୋଲି, ଆମର କଣ ଜ୍ଞାନ ଅଛି, ତେଣୁ ଅବିଦ୍ୟାରୁ ଆସିଲା, ଅବିଦ୍ୟା କେତେବେଳେ ସୃଷ୍ଟି ହଉଛି ନା, ଶରୀର ସୁଖରେ ମୁଁ ସୁଖୀ ହେଇଯିବି, ଶରୀର ସମସ୍ୟାର ସମାଧାନ ହେଇଗଲେ ମୁଁ ସୁଖୀ ହେଇଯିବି, ଏଠାରେ ଅବିଦ୍ୟା, ଅବିଦ୍ୟା ଯେତେ ବଢିବ କାମନାଟା ସେତେ ବଢିବ, ତାପରେ କାମନା ଯେତେ ବଢିବ, କାମନା ହିସାବରେ ତୁମକୁ କର୍ମ କରିବାକୁ ପଡିବ, କାମ କର୍ମ ବି, କର୍ମ କଲା ପରେ କର୍ମର ଫଳ, କର୍ମ କଲା ପରେ ତୁମ କର୍ମର ଫଳ ନା, ଏ ଯେତେ ଜୋନି ରହିଛି, ଯେତେ ଗୋଟେ ଛୋଟ କଣ ବାୟୁମଣ୍ଡଳ ଦେଖୁନ ତୁମେ, ଜୀବାଣୁ ମାନେ ଅଛନ୍ତି, କୀଟାଣୁ ଭୂତାଣୁ ଯେତେ ପ୍ରକାର ଜୋନି ସବୁ ରହିଛନ୍ତି, ସବୁ କେମିତି ଶରୀର କାମନା ହିସାବରେ, ସର ଯାହାର ଯେମିତି କାମ ତାକୁ ଶରୀର ମିଳିବ, ପୁଣି ଶରୀର ମିଳିଲା ମାନେ କର୍ମ, କର୍ମ ଶରୀର ମିଳିଲା ମାନେ କାମନା ତିଆରି ହବ, କାମନା ମାନେ କର୍ମ ଚାଲିଲା, ଏ କେବେ ବନ୍ଦ ହବ, ଗୋଟେ ସୃଷ୍ଟି ଯେ ଅବିଦ୍ୟା, ଅବିଦ୍ୟାରୁ କାମ କର୍ମ ବି ପୁଣି ଶରୀର, ପୁଣି କାମ କର୍ମ ବି ଶରୀର ଚାଲିଲା, ଏଇଭଳିଆ ଅନାଦିକାଳ। ସେଥିପାଇଁ ସେ ଲେଖିଲେ ବହୁ ନାଥ ଭ୍ରମି, ହଁ ବହୁ ଜନ୍ମ ଭ୍ରମି ନାଥ ଲହି ନୁ ଶରଣ, ବହୁ ଜନ୍ମ ଭୁଲିନି, ସେଟା ଗୋଟେ ଜୀବ କେବେ ବୁଝିପାରିନି ବହୁ ଜନ୍ମ, ତାକୁ ତ ଲାଗିବ ଏଟା ପ୍ରଥମ ଜନ୍ମ ଆଉ, ନା ଭାବିଲ ତୁମର କୋଉ ଜନ୍ମ ଏଟା, ହଁ ଜାଣିଛ କେହି ନାହିଁ, କାହାକୁ ଗୋଟେ ଜ୍ଞାନ ହବନି, ସିଧା ଭାଗବତ କହୁଛନ୍ତି ଆଉ ଷଷ୍ଠ ସ୍କନ୍ଧରେ ଆଉ ଅଜାମିଲ ଚରିତ୍ର ସିଧା କହୁଛନ୍ତି ନା, ଜମଦୂତ ମାନେ ସିଧା କହିଦେଉଛନ୍ତି, ଏ ବିଷ୍ଣୁଦୂତ ମାନେ କହୁଛନ୍ତି, ଜୀବ କେବେ ବି ଜାଣିପାରିବନି ଏଟା ମୋର ପ୍ରଥମ ଜନ୍ମ ବୋଲି, ସେ ଶରୀର ଛାଡ଼ିଦେବ ମାନେ ସେ ଭୁଲିଯିବ, ପ୍ରାକ୍ ଶରୀରଟାକୁ ଭୁଲିଯିବ, ମୁଁ ଗୋଟେ ଶରୀର ପାଇଥିଲି, ଏତେ ଦୁଃଖ ଭୋଗିଛି, ସେ ଜନ୍ମ ମାତ୍ର ତ ଭାବିବ ଏଟା ମୋର ପ୍ରଥମ ଜନ୍ମ, ସେ ନାହିଁ ସେ ଘୁଷୁରୀ ଯେମିତି ବିଷ୍ଠା ଖାଇବା ନେଇକି ଦେଖୁ ବୁଲୁ ନାହିଁ, ସକାଳୁ ଖୋଲି ଘୁଷୁରୀ ଖୋଲିଦେଲା ମାନେ ତାଙ୍କ ଆଖଡ଼ ସେ ଦୌଟିବ, ମଣିଷ ସେଭଳିଆ କଣ, ଯୌବନ ହେଇଗଲା ବା ବୟସ ହେଇଗଲା, ମୁଁ କେମିତି ବିଷୟ ହେଲୁ ଟଙ୍କା ଆଣିବି ପଇସା ଆଣିବି, ସେ ଭାବୁଛି ଏଟା ମୋର ପ୍ରଥମ, ସବୁଟା ପ୍ରଥମ ବୋଲି ଭାବୁଛି ନା, ଆଉ ପନିର ଖାଇବାଟା ମୋର ପ୍ରଥମ, ବାହାହେବାଟା ମୋର ପ୍ରଥମ, ଡ୍ରେସ୍ ପିନ୍ଧିବା ମୋର ପ୍ରଥମ, କିରେ କେତେ ଜନ୍ମ ଗଲାଣି, କେତେ ଖାଇସାରିଲୁଣି, କେତେ ଥର ବାଥରୁମ୍ ଗଲୁଣୁ, କେତେ ସର ଧରିଲୁଣି, କେତେ ସ୍ତ୍ରୀ ପୁତ୍ର କନ୍ୟା ଆମେ କେବେ ବି ଏବେ ଗୋଟେ ଯଦି ଧ୍ୟାନ ଏଇଟା ଯଦି ଆସିଯାନ୍ତା ତାହେଲେ ମଣିଷ ସାଙ୍ଗେ ସାଙ୍ଗେ ବୈରାଗ୍ୟ ଆସିଯାନ୍ତି, ଯଦି ମଣିଷର ଏତିକି ଚାଲି ଆସନ୍ତା ସେତେ ବୈରାଗ୍ୟ ଆସିଯାନ୍ତି, ଏତେ ଦୁଃଖ ଭୋଗିଲା ପରେ ଆଉ କଣ ଗୋଟେ ଏଇ ସ୍ୱର ରହିବି, ଏଟା ଗୋଟେ ଏତେ ନିନ୍ଦନୀୟ ସ୍ୱର, କେମିତି ମୁଁ ଶୀଘ୍ର ଭଗବାନଙ୍କୁ ଇଚ୍ଛା କରି ତ ମରିପାରିବେନି, କେମିତି ଭଗବାନଙ୍କୁ ଡାକି ପ୍ରାର୍ଥନା କରି ଶୁଦ୍ଧ ଭକ୍ତ ପାଇଁ ପ୍ରଭୁ ଯିବାର ଅଛି, ମଣିଷ କେତେ କୋଉ ଜିନିଷଟା, କୌଣସି ଜିନିଷ ତାକୁ ପୁରୁଣା ଲାଗୁନି, ସେ ହେଉଛି ପୁରୁଣା, ସେ ହେଉଛି ଆତ୍ମା, କିନ୍ତୁ ତାକୁ ସବୁ ଲାଗୁଛି ଯେଉଁ ଯେଉଁ ଶରୀରରେ ଯଙ୍ଗ ଯଙ୍ଗ ଯୋନି ଅନୁବାର୍ଯ୍ୟତେ ତାଙ୍ଗ ତାଙ୍ଗ ସେ ଶ୍ଳୋକଟା ଆସନ୍ତି, ଯେଉଁ ଯେଉଁ ଶରୀରକୁ ଯିବ ଯିବ ସେ ଶରୀରଟା ତାକୁ ପ୍ରିୟ ଲାଗିବ, ଯେଉଁ ଶରୀରକୁ ପଳେଇବ ଘୁଷୁରି ଶରୀରକୁ ପଳେଇବ ତାକୁ ସେ ବିଷ୍ଟାଟା ଭଲ ଲାଗେ, ସେ ହୁଏ ଏଇଟା ଆମର ପ୍ରଥମ ଜନ୍ମ। ମଣିଷ କିଛି ବୁଝିପାରୁନି ବା ବର୍ତ୍ତମାନ କିଛି ବୁଝିପାରୁଛ ନା, କିଏ ହିଁ ବୁଝିପାରିବେନି, କିଛି ଏମିତି ମାୟାର ରଖିଛି କିଛି ବୁଝିବାକୁ ଆଗକୁ ଦେଉନି, ତୁମେ ଆତ୍ମା ନାହିଁ କିଛି ନାହିଁ, ସବୁଠୁ ତାକୁ କର୍ତ୍ତବ୍ୟ ଭଳିଆ ଦେଖାହବ, ଆଉ ଶରୀରଟାକୁ ଏମିତି ବି ଫିଟ୍ କରେ, ତା ଦେହରେ କାମ କ୍ରୋଧ ରହିଛି, ତାର ଫୁଡ଼ି ମୁଣ୍ଡ କୋଉଠି କେଉଁଠି ମୁଣ୍ଡ ରହିଛି, ଶିର ଭିତରେ ଖୋପୁଡ଼ି ଭିତରେ ହାଡ଼ ଭିତରେ ତା ଭିତରେ ସେ ରହିଛି, ସେ କେତେ ପ୍ରକାର ଜିନିଷ ତାକୁ ଘୁରଉଛି, ଏଇଟା ସୁଖ ଏଇଟା ଦୁଃଖ ଏଇଟା ଏମିତି ହଉଛି ଏଇଟା ସେମିତି ହଉଛି, କିନ୍ତୁ ଆତ୍ମା ତାର ବସିକି ତାର ବନ୍ଧନ ଭିତରେ ପଡିକି ରହିଛି, କେହି କେତେ ଜନ୍ମ ଚାଲିଗଲାଣି ନା, ଏସବୁ କୌଣସି ପ୍ରକାର ଯୁକ୍ତି ତର୍କ ଚିନ୍ତନ ଏ କିଛି କାର୍ଯ୍ୟ କରିବନି, କେବଳ ମହାଜନ ମାନଙ୍କର ପଥକୁ ଧରିକି ଗଲେ ଆମର ସମର୍ପଣ ଶରଣାଗତି ହିସାବରେ ଆମର ଅନୁଭବ ଆସିବ, ସେ ଅନୁଭବରେ ହିଁ ଆମେ ବୁଝିପାରିବା ଯେ ମୁଁ ହଉଛି ଆତ୍ମା, ନହେଲେ ଯେଉଁ ମହାଜନ ମାନେ ଯେଉଁ ପ୍ରାର୍ଥନା ଲେଖିଛନ୍ତି, ଯେଉଁ ଭକ୍ତିମ ଠାକୁର ଯେଉଁ ମାନେ ପ୍ରାର୍ଥନା ସବୁ ଲେଖିଛନ୍ତି, ସେ ସବୁ ତାଙ୍କର ଅନୁଭବର ଭଗବତ ଅନୁଭବର ଜିନିଷ ନା, ଆଉ ସେଟା କଣ ଯିବକୁ ଆମେ ଯେତେ ପଢିଲେ ଆମେ ଟ୍ୟୁନିଂଟାକୁ ଭଲ ଲାଗୁଛି, କଣ ସେ ସ୍ୱରଟା ଭଲ ଲାଗୁଛି ନା, ମୃଦଙ୍ଗ ବାଜିଲା ଭଲ ଲାଗିଲା, ସେଟା ଶୁଣିବା ପାଇଁ ଭଲ ଲାଗୁଛି, ତା ଭାବଟା ହୃଦୟକୁ କେମିତି ପ୍ରବେଶ କରିବ, ହୃଦୟ ମହାଜନଙ୍କର ବାଣୀ ଯଦି ହୃଦୟକୁ ପ୍ରବେଶ କରନ୍ତା ତାହେଲେ ଗୋଟେ ଗୋଟେ କ୍ଷଣରେ ଗୋଟେ ଜୀବର ବୈରାଗ୍ୟ ଚାଲି ଆସିବ, ଏତେ ଜିନିଷ ନୁହେଁ, କାରଣ ଜୀବର ସ୍ୱତନ୍ତ୍ରତା ରହିଛି ନା, ସ୍ୱତନ୍ତ୍ରତା ରହିଛି, ତାକୁ ଏତେ ଶୀଘ୍ର ମନ ଶରୀର ଇନ୍ଦ୍ରିୟ ମାୟା ମାନେ କେହି ତାକୁ ମୁକ୍ତ କରିବାକୁ ଦେବେନି, ସମସ୍ତେ ପ୍ରତିବନ୍ଧକ ସାଜିବେ, ତାକୁ ଗୋଟେ ବହୁତ ବଡ ଆଶ୍ରୟ ସହାରା ନେଇକି ସେ ବାହାରିକି ଯିବ, ବହୁତ ବଡ ଗୋଟେ ସହାରା ଦରକାର, ତାକୁ ତା ଆଶ୍ରୟଟାକୁ ସେ ବଢେଇ ବଢେଇକି ଚାଲିବ, ସେଟା ଯିବୁ ଆଗେ, ସେଥିପାଇଁ ଆମର ଆମର ଆମ ଟର୍ମରେ କଣ କୁହାଯାଏ, ଅଲଗା ଆଡ଼େ ଗୁରୁଜୀ କୁହାଯାଏ, କଣ ବାବୁଲେ ଗୁରୁଜୀ ଆସିଲେଣି କୁହନ୍ତିନି, ଗୁରୁଜୀ 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 ସବୁ କୁହନ୍ତି, ଗୁରୁଜୀ ପୁରୁଣା କାଳରେ ଗୁରୁଜୀ କୁହା ହଉଥିଲା, ଆମର ଗୁରୁଦେବ, ଦେବ ମାନେ କଣ ଭଗବାନ, ଆମର ଗୁରୁଦେବ ହରି ଦେବ, ଯେମିତି ଇଷ୍ଟଦେବ କହୁନି, ଇଷ୍ଟଦେବ କହୁଛି ଗୁରୁଦେବ, ଗୁରୁ ଯେଉଁ ଦେବତା, ଇଟରଣ୍ଡା କେମିତି କଣ ଗୁରୁଦେବତା ଗୁରୁକୁ ଭଗବାନ ବୋଲି କହିବା, ମାୟବାଦ ଗୁରୁକୁ ଭଗବାନ କହୁଛନ୍ତି ନାଇଁ, ଭାଗବତର ଶବ୍ଦ ଗୁରୁଦେବତା ଆତ୍ମା, ଗୁରୁଦେବତା ଆତ୍ମା ପ୍ରିୟ ପ୍ରିୟତାରେ ଏଟା କୁହାହେଇଛି, ଯେତେବେଳେ ଜୀବର ସେଇ ଭାବନାଟା ଆସିଯିବ ସାଧୁ ଗୁରୁ ତାଙ୍କୁ ଅତି ପ୍ରିୟ ଲାଗିବେ, ଇଷ୍ଟ ଭାବନା ତାର ଆସିବ, ସେତେବେଳେ ତାକୁ କିଛି ଜଣାପଡ଼ିବ ଆତ୍ମଜ୍ଞାନ, ନହେଲେ ଆତ୍ମଜ୍ଞାନ ଜାଣିବାର ଜୀବର ଏ ଜ୍ଞାନ କଣ, ଏ କେତେ କହିଲେ ପ୍ରଭୁବା ଯେମିତି କୁହନ୍ତି ଶରୀର ଆତ୍ମା, ଶରୀର ଆତ୍ମା କହିବାଟା ଭାରି ସହଜ, ଏଟା ଶରୀର ଏଟା ଆତ୍ମା, କିନ୍ତୁ ସେ ଆତ୍ମସ୍ଥିତିରେ ରହିବାଟା ବହୁତ କଷ୍ଟ, ସେଭଳିଆ କହିବାଟା ବହୁତ ସହଜ, ଇଏ କହିବାର ପାଠ ନୁହେଁ, ଇଏ କରିବାର ପାଠ, ସେଥିରେ ସୁଖଦେବ ଗୋସ୍ୱାମୀ ତାଙ୍କ ସମାଧାନ ଦଉଛନ୍ତି, ଦେଖ ତୁମେ ଯୁକ୍ତି କରନି, ପରୀକ୍ଷିତ ଗହିବା ତାତ୍ପର୍ଯ୍ୟ, ୟତ୍ ପାଦ ପଙ୍କଜଂ ପରାଗ ନିଷେବ ତୃପ୍ତା ଯୋଗ ପ୍ରଭାବ ବିଦୁଥା ଖିଲ କର୍ମ ବନ୍ଧା ସୌରଂ ଚରନ୍ତି ମନୋୟୋପି ନହ୍ୟମାନ ତସ୍ୟେଚ୍ଛୟା ତବପୁଷ କୁତ ଏବ ବନ୍ଧ, ଯାହାଙ୍କ ଇଚ୍ଛାରେ ଜଗତର ସମସ୍ତେ ସ୍ୱର ଧରିଛନ୍ତି ତାଙ୍କର ପୁଣି କଣ ବନ୍ଧନ, ସମସ୍ତଙ୍କୁ ବନ୍ଧନରେ କିଏ ପକେଇଛନ୍ତି, ସମସ୍ତଙ୍କୁ ଭଗବାନ ବନ୍ଧନ ପକେଇଛନ୍ତି, ଆଉ ଭଗବାନ ନିଜେ ବନ୍ଧନ ପଡ଼ିଯାଇଛି କେଉଁଠି, ଦାମ ବନ୍ଧନରେ, ତ ନିଜେ ଦାମ ଦାମ ବିଶ୍ୱନାଥ ଚକ୍ରଟାକୁ ସେୟା କହିଲେ ନା, ପ୍ରଭୁ ସମସ୍ତଙ୍କି ଭଗବାନ ଇଚ୍ଛା କରୁଥିଲେ ମୁଁ ସମସ୍ତଙ୍କି ବନ୍ଧନରେ ପକେଇ କଷ୍ଟ ଦଉଛି, ମୁଁ ଟିକେ କଷ୍ଟଟା କେମିତି ବନ୍ଧନ କଷ୍ଟଟା କେମିତି, ମୋତେ ତ କେହି ବାନ୍ଧି ପାରିବେନି ନା, ମୋତେ ମୋର କେବଳ ପ୍ରେମ ବନ୍ଧନଟା ବାନ୍ଧିବ, ଆଉ ମୋର ମୋତେ ଆଉ କୌଣସି ବନ୍ଧନ ବାନ୍ଧି ପାରିବେନି କି, କିନ୍ତୁ ମୋର ଟିକେ ଇଚ୍ଛା ଜଗତରେ ସମସ୍ତଙ୍କୁ ବନ୍ଧନରେ ପକେଇ, ଶରୀର ବନ୍ଧନରେ ପକେଇ, କର୍ମ ବନ୍ଧନ ପକେଇ ସମସ୍ତେ କାନ୍ଦୁଛନ୍ତି, ମୁଁ ଟିକେ ବନ୍ଧନରେ ପଡ଼ି ଗୋଟେ ଦିନ ଦେଖିବି, ହେମି ଚକ୍ରବର୍ତ୍ତୀ ସେଠି ତାଙ୍କ ଭାବକୁ ଲେଖିଲି, ପ୍ରଭୁ ଆପଣ ଜଗତର ସବୁ ଜୀବକୁ କନ୍ଦଉଛନ୍ତି, ଆଜି ଯଶୋଦାଙ୍କ ପ୍ରେମ ବନ୍ଧନ ପଡ଼ିକି ଆପଣ ଆଜି ନିଜେ କାନ୍ଦନ୍ତୁ, ଭଲ ହେଇଛି କାନ୍ଦ, ଭଗବାନ ଚାହୁଁଥିଲେ ଏଟା ଆସ୍ୱାଦନ କରିବା ପାଇଁ, ତାଙ୍କର ଆସ୍ୱାଦନ କଣ ଦୁଃଖ ଆସିବ ନା କଣ, କେବଳ ସଖାମାନଙ୍କ ସହିତ ଖେଳି ପାରୁନାହାନ୍ତି, ମାଖ ଚୋରି କରିବାକୁ ଯାଇପାରୁନାହାନ୍ତି, ସଖାମାନଙ୍କ ଦୁଃଖ ଦେଖି ତାଙ୍କୁ ଦୁଃଖ ଲାଗୁଛି, ତାଙ୍କର ଆଉ ସେମିତି କଣ ଆମ ଭଳିଆ ନା କଣ, କିନ୍ତୁ ଭଗବାନ ସେଇ ସେଠି ଲେଖିଲେ ଟୀକାକାରମାନେ ଟୀକା ଟୀକା ଟୀକାରେ ଲେଖିଲେ, ଦେଖ ସଂସାରରେ ସମସ୍ତେ ବନ୍ଧନ ଅଛନ୍ତି, ତାଙ୍କୁ ମୁକ୍ତ କରିବା ପାଇଁ ଆଉ ଜଣେ ଲୋକ, କିନ୍ତୁ ମୋର ବନ୍ଧନ କରି ମୁଁ ବନ୍ଧନ ଥାଇକି ସବୁ ଜୀବକୁ ମୁକ୍ତ କରିଦେଇପାରିବି, ଆଉ ଜଗତରେ କିଏ ନାହିଁ ଯେ ବନ୍ଧନ ଥାଇକି ଅନ୍ୟକୁ ମୁକ୍ତ କରିପାରିବ। କାହାକୁ ମୁକ୍ତ କଲେ? ନଳକୂପର ମଣିଗ୍ରହକୁ ମୁକ୍ତ କଲା। ଯଦି ମୁଁ ବନ୍ଧନରେ ଥାଇକି ଦୁଇଟା ବୃକ୍ଷକୁ ଯମଳାର୍ଜୁନକୁ ଉଦ୍ଧାର କରିଦଉଛି, ତାହେଲେ ମୋର ବନ୍ଧନ କୋଉଠି ରହିଛି? ତ ମୋର ବନ୍ଧନ ବନ୍ଧନ ନୁହେଁ। ଭଗବାନ ସେଟା ଦେଖେଇଲେ, ସେ ଟୀକାକାର ଲେଖିଲେ, ମୁଁ କେବେ ବନ୍ଧନରେ ପଡ଼େନି, ଆଉ ଜଗତକୁ ଦେଖେଇଲେ ମତେ ଯିଏ ବନ୍ଧନ ବୋଲି ଭାବୁଛି ମୁଁ ବନ୍ଧନରେ ଅଛି ବୋଲି, ଦେଖ ମୁଁ ମୁକ୍ତ କରିଦେଇପାରୁଛି। ମୁଁ ବନ୍ଧନ ଥିଲାବେଳେ ମୁକ୍ତ କରୁଛି, ସଂସାର କେହି ନାହାନ୍ତି ଯେ ବନ୍ଧନରେ ଥାଇକି ଅନ୍ୟକୁ ମୁକ୍ତ କରିପାରିବ, କିନ୍ତୁ ଭଗବାନ ଯମଳାର୍ଜୁନକୁ ମୁକ୍ତ କରିଦେଲେ ବନ୍ଧନରେ ଥାଇକି। ତାଙ୍କର ସେଥିପାଇଁ ଏଇଠି ଶୁକଦେବ ଠିକ ସେଇଭଳି ଭାବନାରେ କହୁଛନ୍ତି, ୟତପାଦ ପଙ୍କଜ ପରାଗ ନିଷେବ ତୃପ୍ତା, ଭଗବାନଙ୍କର ପାଦ ପଦ୍ମ ପରାଗ କଣ ଲୋକ କଣ ବୁଝିପାରିବେ? ଭଗବାନଙ୍କର ପାଦ ହଉଛି କଣ? ପଦ୍ମରେ କଣ ଥାଏ? ପରାଗ ଥାଏ। ପରାଗ କୋଉଟା? କେଶର ଥାଏ, ମଉଟା ସେଇଠି ଥାଏ। ପରାଗ ପାଖରେ ଯୋଉ 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 ଫୁଲ, ବିଶେଷ କରି ପଦ୍ମ ମଧୁ ଯୋଉ ସଂଗ୍ରହ କରେ କିଏ, ଭର ଯୋଉ ଭ୍ରମର ବା ମଧୁକର, ସେ ପରାଗରୁ ପରାଗର ତାର ଯୋଉ ସରୁ ଗୋଟା କଣ, ତାର ସିଂହ ଭଳିଆ ଯାହା କୁହନ୍ତି ଶୁଣ୍ଢଟା ଅଛି, ସେ ଶୁଣ୍ଢଟାକୁ ଏମିତି ଘୁରେଇବ ପରାଗରେ, ପରାଗରେ ସେ ଝାଳ ବିନ୍ଦୁ ଭଳିଆ ସବୁ ମହୁ ଲାଗିଥିବ, ସେଟାକୁ ଆଣିକି ସେ ଭୋଜନ କରି ରଖିବ। ମଧୁ ମଧୁଟା କଣ ଉଚ୍ଛିଷ୍ଟ କି ନାହିଁ ଭାବିଲ? ମହୁଟା ଦେଖ, କ୍ଷୀରଟା ଆଜି ଧର୍ମ ଲୋକ ନା ତୁମେ ନିୟମ ଲୋକ ନା? କ୍ଷୀର ବାଛୁରୀ ଖାଇସାରିଲା ପରେ ତାପରେ କ୍ଷୀର ତ ଗୋମାତା ଦଉଛନ୍ତି, ସେ କଣ କାହାକୁ ଦଉଛନ୍ତି? ମଣିଷକୁ ଦଉଛନ୍ତି, ଚିନ୍ତା କରିକି ସିଏ ବାଛୁରୀ ପିଉଛି, ସ୍ନେହ ସେ ପରିଷ୍କାର କରିବ କେବେ ସାଙ୍ଗେ ସାଙ୍ଗେ? ଆମ ଆମର ଓଡ଼ିଆରେ କଣ, ସେ ପହ୍ନେ ହେଲା, ସେ ପହ୍ନେ କାହା ଚିନ୍ତା କରୁଛି? ଛୁଆକୁ ଚାଟୁଛି, ସେ ଭିଲି ଯାଇଛି, ତାକୁ କା ବୁଝିପାରୁଛନ୍ତି ତ, ସେ ଭୁଲି ଯାଇଛି, ସେଥିପାଇଁ ତା ସ୍ୱରରୁ ଅମୃତ ଆସୁଛି। ଆଉ ଏଗୁଡା କଣ ଗାଈ ନା କଣ ହେଇଯାଉ ବିଦେଶରେ ଯୋଉ ଜର୍ସି ଫର୍ସି ଗୁଡା, ସେଟା ଗାଇକି ତାଙ୍କ ଛୁଆ ନଥିଲେ ବି ସେଗୁଡା କ୍ଷୀର ଦଉଛନ୍ତି, ମେସିନ୍ ଲଗେଇଦେଲେ ସେ କ୍ଷୀର ଦେବେ ନାଇଁ, ଆମର ଇଏ କ୍ଷୀର ଦେବେନି, କାହିଁକି ସେ ଭୁଲି ଯାଉଛି, ଭୁଲି ଯାଉଛି ବୋଲି ତାଙ୍କ ଦେହରୁ, ସେ ଶରୀରକୁ ଭୁଲି ଯାଉଛି, ତାର ସ୍ନେହରେ ବୁଡ଼ି ଯାଉଛି ପିଲା ସ୍ନେହରେ, ସେଥିପାଇଁ ଅମୃତ ଦେହରୁ ବାହାରୁଛି, ଗୋମାତାଙ୍କ ଦେହରୁ ଅମୃତ ହଉଛି, ତାଙ୍କ ଗୋରସ। ଆଉ ସେଟା ତୁମେ ଭୁଲିଗଲେ, ସେ ଯେମିତି ତାଙ୍କ ଛୁଆକୁ ଭଲ ପାଇକି, କାହାକୁ ବତ୍ସାକୁ ଭଲ ପାଇକି ସେ ଭୁଲି ଯାଉଛି, ଅମୃତ ତା ଦେହରୁ ବାହାରୁଛି। ତୁମେ ଭଗବାନଙ୍କୁ ଭଲ ପାଇ, ଗୁରୁକୃଷ୍ଣ ଭଲ ପାଇ ଭୁଲି ଗଲା ପରେ ତମ ଦେହରୁ ଅମୃତ ବାହାରିବ, ତମ ମୁଖରୁ ନାମ ଆସିବ, ଶୁଦ୍ଧ ନାମ ଆସିବ। ନିଜକୁ ମନରେ ରଖି ତୁମେ କଣ ପାଇବ କି? ତମ ଦେହରୁ କିଛି ବାହାରିବନି, ଯାହା ବାହାରିବ ବିଷ ବାହାରିବ, ମନ ରଖିଛି ଆମେ ଆମ ଭିତରେ ଯାହା ଅଛି ସେଇଟା ବାହାରିବ ନା, ଆଉ ଭୁଲିବାକୁ ପଡ଼ିବ, ଇଏ ଭୁଲିବା କଥା। ମୁଁ କେହି କଥାରେ କହୁଥିଲି ଯୋଉ କଣ ଉଚ୍ଛିଷ୍ଟ, ମଉଟା କ୍ଷୀରଟା ଉଚ୍ଛିଷ୍ଟ, ତାହେଲେ କଣ ହବ? ଭୋଗ ଭୋଗ ଲାଗୁଛି ନା ନାହିଁ, ମାରା ହଉଛି ହବନି, ସେଟା ଦୋଷ ନାହିଁ, କିଛି କୋଉଠି ଦୋଷ ନାହିଁ, ଭଗବାନ ଏମିତି ସୃଷ୍ଟି କରିଛନ୍ତି ଅଦ୍ଭୁତ, କୌଣସି କାନୁନ ସବୁ ସବୁ ଜିନିଷରେ ସବୁ କାନୁନ ନିୟମ ଲଗେଇ ପାରିବନି ତୁମେ, କୋଉଠି କେତେ ପ୍ରକାର ଜିନିଷ, ଆଉ କଣ ଉଚ୍ଛିଷ୍ଟ ଅଛି, ଆଉ କଣ, ଆଉ ଆହାର ଜିନିଷ କୋଉଟା ଉଚ୍ଛିଷ୍ଟ ଅଛି? ଭଗବାନ ଖାଇବାକୁ ଦିଆହଉଛି, ଫଳ ଉଚ୍ଛିଷ୍ଟ ହେଇଗଲେ କୋଇଲି ପକ୍ଷୀ ମୁଁ ଥଣ୍ଟ ମାରିଦେଲେ ଆମେ ତାଙ୍କୁ ଖାଇବାକୁ ଦଉଛେ, ଆଉ ଠାକୁରଙ୍କୁ ପକ୍ଷୀ ଥଣ୍ଟ ମାରିଦେଲେ ଗୋଟେ ଆମ୍ବ, ଆମେ ଆମେ ତ ଭୋଗ ଲୋକ ନା, କାରଣ ପକ୍ଷୀ ସିଏ ତ ଗୋଟେ, ସିଏ ତ ଗୋଟେ ଜୀବଟା, ସେ ମାରିଲା, ମୁଁ ତ ଯୁକ୍ତି କରୁଛି, ତୁମ ମତେ ଉତ୍ତର ଦିଅ, ତୁମେ ଧର୍ମ ଅଧର୍ମ ବିଚାର କରିବ ତ, କୁହ, କହିଲେ ତ ଆମିଷ ଖାଇନି, ଏଇ ବସନ୍ତ ଚଢେଇ ଯୋଉ କଣ ଅଛନ୍ତି କହନ୍ତି, ହଳଦୀ ବସନ୍ତ, ଗୁଣ୍ଡୁଚି ମୂଷା, ଏମାନେ ତ ଆମିଷ ଭୋଜନ କରନ୍ତିନି, ଏମାନେ ତ ଫଳ ଭୋଜନ କରନ୍ତି, ସେମାନେ ଗୋଟେ ଫଳ ଖାଇଦେଲା ବେଳକୁ ସେଟା ଭୋଗ ଲାଗୁନି, ଇଏ ତ ଏଇ ଗୋମାତା ତ ବସ୍ଚା ତ କ୍ଷୀର ପିଉଛନ୍ତି, ଏ ଭ୍ରମର ତ ମଧୁ ମଧୁକର ତିଆରି କରୁଛି, କାରଣ ସେ ମଉଟାକୁ ରଖିକି ପୁଣି ଆସି କଣ କରୁଛି, ସଞ୍ଚୁଛି ନା, ଆଉ ସେ ତା କୋଷ ମଧୁର କୋଷ ଯୋଉ ଥାଏ ସେ କଣ ଏକାଥର କଣ ଆଣିକି ଟିକେ ଲଗେଇ ଦେଇ କଣ ଆଣିକି ଶୁଣ୍ଢଟାକୁ ଏଠି କଣ ଘସୁଛି ନା କଣ, ଆସି ସେ ଶୁଣ୍ଢରେ ପୁରା ଘରି 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 ଘରିକି ରଖିବ, ତା ଆଣିକି ପୁଣି ମଧୁକର ଭିତରେ ତାର କୋଷ ଭିତରେ ରଖିବ ନା, ସେ ଭୋଜନ କରୁ କିଛି ଭୋଜନ କରୁଛି ନା, ଆଉ ବଞ୍ଚୁଛି କେମିତି, ସେ ତା ସେ ଉଚ୍ଛିଷ୍ଟ ରଖିଲା, ଯୁକ୍ତି କର ତୁମେ, ଯୁକ୍ତି ଦ୍ୱାରା କିଛି କହିପାରିବନି, କେବଳ ଆମେ ଗ୍ରହଣ କରୁଛେ। ବହୁତ ଜିନିଷ ରହିଛି, ଆର ଗୋଟେ କଣ ଜିନିଷ ଅଛି ସେଟା ମୁଁ ଚିନ୍ତା କରୁଥିଲି ମଝିରେ, ନାଇଁ ଶଙ୍ଖ ନୁହେଁ, ମୁଁ ଖାଇବା ଜିନିଷ ଗୋଟେ ଅଛି କଣ ସେମିତି ଚିନ୍ତା କରୁଥିଲି ମଝିରେ, ଚିନ୍ତା କରୁଥିଲି ଏଇଟା ବି ଭୋଗ ଲାଗୁଛି ତ। ବହୁତ ଜିନିଷ ରହିଛି, ଯୋଉ ଜିନିଷକୁ ଆଉ ମଝିରେ ଭାବୁଥିଲି ତାକୁ ଭୁଲିଗଲି, ତାକୁ ଆଉ ଜାଣି ଆଉ ଇଏ କରିପାରିଲିନି, ମନ ପଡ଼ିଲାନି, ଲେଖିପାରିଲିନି। ସବୁ ସବୁ ଜିନିଷକୁ ନିତ୍ୟ ନିୟମରେ ଏଇ ଏଇ ପାଦ ପଦ୍ମ ଯତ୍ପାଦ ପଙ୍କଜ ପରାଗ ନିଷେବ ତୃପ୍ତା, କେତେ ସୁନ୍ଦର କହୁଛି ଭଗବାନଙ୍କର ପାଦ ପଦ୍ମର ପରାଗ, ଭଗବାନଙ୍କର ପାଦ ଗୋଟେ ପଦ୍ମ, ତା ଦେହରେ କଣ ଅଛି ପରାଗ ଅଛି, ପରାଗରେ କଣ ଥାଏ ମଧୁ ଥାଏ, ତାକୁ ନିଷେବ ତୃପ୍ତା, ତାକୁ ଯିଏ ପାନ କରିକି ତୃପ୍ତ ହେଇଛି। ଭାଗବତରେ ଯେ ଏମିତି କାବ୍ୟ ନାହିଁ କଣ କୁହାଯିବ ରସ ନାହିଁ, ପୁରା ରସଭୟ ଶାସ୍ତ୍ର ନା, କେତେ ସୁନ୍ଦର ସଂସ୍କୃତ ଲେଖୁଛନ୍ତି, ଯତ୍ପାଦ ପଙ୍କଜ ପରାଗ ନିଷେବ ତୃପ୍ତା, ବିଶେଷ ଭାବରେ ଯେ ସେବନ କରିକି ନିଷେବ ନିଶେଷଣ ସେବନ ପୁରା ପାନ କରିକି ଯେ ତୃପ୍ତ ହେଇଛି ଭଗବାନ କଥା ପରିକି ସେମିତି ହେଲେ ନା। ଯୋଗ ପ୍ରଭାବ ବିଦ୍ୟୁତା ଅଖିଲ କର୍ମ ବନ୍ଧ, ଯୁକ୍ତି କରୁଛନ୍ତି ଦେଖ ଭଗବାନଙ୍କ ଚରଣ କମଳର ବା ଧ୍ୟାନରେ ଯୋଉ ଆନନ୍ଦ ମିଳେ ସେଥିରେ ଯୋଉ ନିଷେବ କରିକି ଯୋଉ ତୃପ୍ତି ମିଳେ ସେଥିରେ ଯୋଗ ସେଇ ଯୋଗ ତା ପ୍ରଭାବରେ ଅଖିଲ କର୍ମବନ୍ଧ ସମସ୍ତ କର୍ମବନ୍ଧନ ନଷ୍ଟ ହେଇଯାଏ। ଏଠି ଚକ୍ରବ୍ୟ ଟୀକାରେ ଲେଖିଲେ ତତ୍ ଭକ୍ତା ପି ଧର୍ମା 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 ଧର୍ମ ଅଧର୍ମଭ୍ୟାମ ନ ବଧ୍ୟନ୍ତ ଇତି ଆହ, ଭଗବାନ କଣ ତୁମେ ଧର୍ମ ଅଧର୍ମ କଥା କହିବ, ଭକ୍ତ ବି ଧର୍ମ ଅଧର୍ମରେ ବାନ୍ଧି ହୁଅନ୍ତି କାଟିଦେଲେ, ଭଗବାନଙ୍କୁ ତୁମେ ଧର୍ମ ଅଧର୍ମ କଣ ଲଗାଉଛ, ଭକ୍ତ ବି ଧର୍ମ ଅଧର୍ମରେ, ଚେତନାଟା କଣ ଦେଖିବାକୁ ପଡିବ ନା। ଆମକୁ ଆମର କର୍ମଫଳ ଘୁରଉଛି ମନେ ରଖିବା, ଆମେ ଯେତେ ଭକ୍ତି କଲେ ବି ପୂର୍ଣ୍ଣ ଶରଣାଗତି ନ ହେଲା ପର୍ଯ୍ୟନ୍ତ ଆମେ କାହାର ଅଧୀନରେ କାମ କରୁଛେ, ଆମ କର୍ମଫଳ କର୍ମଫଳ ହିସାବରେ ପରମାତ୍ମା ରହିଛନ୍ତି, ପରମାତ୍ମା କର୍ମଫଳକୁ ଦେଖିକି ବୁଦ୍ଧି ଦେବେ। ତୁମେ ଭାବନି ତୁମେ ଏମିତି କିଛି କରିଛ ବୋଲି, ତୁମର କର୍ମଫଳ ହିସାବରେ ପରମାତ୍ମା ଦେଖୁଛନ୍ତି, ଏଟାକୁ ଏହା ଭୋଗିବାକୁ ପଡିବ, ସେଇ ହିସାବରେ ତୁମ ବୁଦ୍ଧିରେ ଆସିକି ପହଞ୍ଚ ଏଇଟା। କିନ୍ତୁ ଯେଉଁମାନେ ଭଗବାନଙ୍କର ଚରଣ କମଳକୁ ଧ୍ୟାନ କରନ୍ତି ତାଙ୍କର ଚେତନା କେବଳ କୃଷ୍ଣ ପାଖରେ, ତାଙ୍କ ପାଖରୁ ଯୋଉ ବୁଦ୍ଧିଟା ଆସେ ସେ ଗୋଟେ ଭକ୍ତ ମତେ ପ୍ରଶ୍ନ ସେ କଥା ପଚାରିଥିଲେ, ଆମେ କେମିତି ଜାଣିବୁ ଭକ୍ତଙ୍କର ଅଦ୍ଭୁତ ପ୍ରଶ୍ନ, ଆରେ ଭାଇ ତୁମେ ଯାହା ବି ପ୍ରଶ୍ନ କର ସବୁ ଉତ୍ତର ଅଛି, ଆମେ କେମିତି ଜାଣିବୁ ଏଟା କଣ, ବୁଦ୍ଧିଟା କେମିତି ଆସୁଛି, କେମିତି ସାକ୍ଷାତକାର ଭଗବତ ସାକ୍ଷାତକାର ଭଗବାନଙ୍କ ଉତ୍ତର ଆସୁଛି ବୋଲି ଆମେ କେମିତି ଜାଣିବୁ ବୁଦ୍ଧିଟା, କାରଣ ଆମେ ଭାବୁଛୁ କଣ ଏଟା ମନ କହୁଛି, ଭଗବାନ କହୁଛନ୍ତି ବୋଲି ଆମେ କେମିତି ଜାଣିବୁ, ପ୍ରଭୁଙ୍କ ପାଖରେ ବୁଦ୍ଧିଟା କେମିତି କେମିତି ଜାଣିବୁ, ତୁମେ ଜାଣିପାରୁନ ତୁମେ କାହାର ବର୍ତ୍ତମାନ ହେଇଛ, ତୁମେ ଜାଣିପାରୁଛ କି ନାହିଁ ତୁମେ କାହାର ବର୍ତ୍ତମାନ ଭାବିଲେ କାହାର ବର୍ତ୍ତମାନ, ତୁମେ ବର୍ତ୍ତମାନ କାହାର ହେଇଛ ଦେଖୁନ, ତୁମେ ନିଜେ ନିଜେ ଧରା ପଡ଼ିଯିବ ମଝିରେ ନା, ଆଉ ସଂସାରକୁ କିଛି ଭଗବାନଙ୍କ ଆଡୁ, ଭଗବାନଙ୍କ ଆଡୁ କେତେ ଅଛି ପାଲା, ଯୋଉ ପାଲା ଦେଖିଛ ନା ଦଣ୍ଡି ପାଲା, ଦଣ୍ଡି ପାଲା ଦେଖିନ ସେ ଦୋକାନୀ ଯେତେବେଳେ ଠକେଇବାର ଅଛି ସେ ତାର ବାଁ ହାତ ଧରୁଥିବ ଟେକି ଦଉଥିବ ଏମିତି ପଲାଟା ଯୋଉ ନା ଦି ପଲା, ସେ ତାର ପକେଇଦବ ପକେଇଦେଇ ଟେକିଦବ, ଟେକିଦେଲେ କଣ ହବ ସେପଟକୁ କଣ୍ଟାଟା ପଳେଇବ, ପଟକରି ଓଜନ କରିଦବ ଛାଡ଼ିଲେ ସିନା ପଲାଟା କଣ୍ଟାଟା ଆସିଲେ ତାର ଜଣାପଡ଼ିବ ଠିକ ମାପ, ସେ ଜାଣିଶୁଣି ଟେକିଦବ, ଏପଟେ ଟେକିଦେଲେ ଇଏ ଲୋକ ମାରି ଭାରି ଖୁସି, ସେ ଦେଇଥିବ 300 ଗ୍ରାମ ପକେଇଥିବ 500 ଗ୍ରାମ 200 ଗ୍ରାମ ତୁମକୁ ଠକିଲା, କିନ୍ତୁ ହାତ ଟେକିଦେଲା, ହାତ ଟେକିଦେଲା ମାନେ ପଲା ସେପଟକୁ ପଳେଇଲା, ବୁଝିପାରିଲ ନା ନାଇଁ, ସେଭଳିଆ ଆମର ସଂସାର ଦୁଃଖ ଟିକେ ଆଇଲେ ପଲାଟୁ ଟେକିଦେଲା ଭଳିଆ ଟିକେ ଭଗବାନ ଆଡକୁ ଟିକେ ଜୋର ଜୋର ଢଳି ଯିବା କଥା ଆଉ କଣ, ପଲା ଟେକି ଦେଇକି ଦେ ବଟ ମନ୍ଦିରକୁ ଆସି ଠାକୁର ପାଖରେ ଟିକେ ସେବା କରି ତାପରେ ତାହେଲେ ପୁଣି ସଂସାର କାମ ଠିକ ହେଇଗଲା, ତାପରେ ପଲା ସେଠୁ ଟାଣି ନେଇ ପଡ଼ିଲା ଆଉ, ଆମେ କାହାର ବର୍ତ୍ତମାନ ଚିନ୍ତା କରୁନା, ଆମେ କହିପାରିବା ଆମେ ଭଗବାନଙ୍କର ହେଇନି ନା ପୁରା, ଆଜି ତାହେଲେ ଆମେ ଆମେ ଜଣଙ୍କର ଭକ୍ତି କରୁଛେ ତାର ହେଇନି, ଆମେ କଣ ଜାଣିଛେ ଆମର କଣ ଅନୁଭବ ରହିଛି, ସେଥିପାଇଁ ଭଗବାନ ସର୍ବଧର୍ମାନ ପରିତ୍ୟାଗ ଯେତେବେଳେ କହିଲେ ସେ ଶବ୍ଦଟି ଭାରି ସେଥିରେ ପ୍ରେମର ଜିନିଷଟା ଅଛି, ଗୁରୁଦେବ କୁହନ୍ତି ରାଗାନୁକାର ଗୋଟାକୁ ସେଇଠି ଥୋଇଦେଇ ଚାଲିଗଲେ, ରାଗାନୁକ ଯୋଉ ଜିନିଷଟା ଗୀତାର ଗୀତାର ଗୋଟେ ହିଣ୍ଟସ ମାରିଦେଇ ଚାଲିଗଲେ ଭଗବାନ, ତୁମେ ମୋର ମୋ ବିଷୟରେ ସମ୍ପୂର୍ଣ୍ଣ ଜାଣିପାରିବନି ଯେପର୍ଯ୍ୟନ୍ତ ସର୍ବଧର୍ମାନ ପରିତ୍ୟାଜ ତୁମେ ନ ହେଇଛ, ସବୁ ଧର୍ମକୁ ଛାଡ଼ିଦେବାକୁ ପଡ଼ିବ, ଆଉ ସେଥିପାଇଁ ଶିଖିବା ଭକ୍ତି ଯୋଗଟାକୁ ଶିଖିବାକୁ ପଡ଼େ, ଶରଣାଗତିଟାକୁ ଶିଖିବାକୁ ପଡେ, ଶରଣାଗତି କେହି ଘରେ ରହିକି ଭୋଜନ କରିପାରିବେ ନାହିଁ, ସେଇଟା କହିବ ମୁଁ ତ ଭଜନ ଶିଖିଗଲି ଦୀକ୍ଷା ନେଇଗଲି ମୋର ଜପ କରି ଜପଟା ତୁମେ କରିପାରିବ ଜପ କରିବା ଶିଖିବାକୁ ପଡ଼ିବ ଜପ ଗୋଟେ କ'ଣ ଶିଖିବି ନା ଏମିତି ବସିକି ଜପ କରିବି ହରେକୃଷ୍ଣ ଶୁଣିବି ସେଇଟା ନୁହେଁ ଶିକ୍ଷା କ'ଣ ତ ଜାଣିବାକୁ ପଡ଼ିବ ଆଗେ ଶିକ୍ଷାଟା କ'ଣ ଜାଣିବାକୁ ପଡ଼ିବ ଭକ୍ତି ଏକାଇ କେବେ କରିହବନି ଭକ୍ତି ଶିକ୍ଷା କରିବାକୁ ପଡ଼ିବ ସେଥିପାଇଁ ଆମ ପରମ୍ପରାରେ ଆମର ଶିକ୍ଷାଗୁରୁ ଦୀକ୍ଷାଗୁରୁ ଉଭୟ ପରମ୍ପରା ଆମର ଶିକ୍ଷାଗୁରୁର ପ୍ରାଧାନ୍ୟଟା ବେଶୀ ରହିଛି ଆମ ପରମ୍ପରା ଫଟୋ ଦେଖନ୍ତୁ ନା ଦେଖ ବଳଦେବ ବିଦ୍ୟାଭୂଷଣ ଯିଏକି ଆମ ବେଦାନ୍ତ ଭାଷ୍ୟ ଆମର ରଚନା କଲେ ଗୌଡ଼ ସେ ଶିକ୍ଷାଗୁରୁ ବିଶ୍ୱନାଥ ଚୋପା ଠାକୁରଙ୍କୁ ସେ ଅଲଗା ପନ୍ଥୀ ଥିଲେ କାରଣ ବିଶ୍ୱନାଥଙ୍କ ସଙ୍ଗ କରି ଦେଖିଥିଲା ଏଡ଼ ବଡ଼ ପ୍ରେମିକ ରସରେ ଭାସୁଛନ୍ତି ଖାଲି ଭକ୍ତିର ଭକ୍ତିରସରେ ସେ ତ ବିଦ୍ୱାନ ଥିଲେ ଆଗରୁ ଅଲଗା ସମ୍ପ୍ରଦାୟରେ ମହାନ ବଡ଼ ପଣ୍ଡିତ ଥିଲେ କି ବଳଦେବ ବିଦ୍ୟାଭୂଷଣ ସେ ଚକ୍ରଦାତାଙ୍କ ସଙ୍ଗ କରି ଜାଣିଦେଲେ ଆଉ ବିଶ୍ୱନାଥ ଚୋପା ଠାକୁର ଯୋଉ ସିଦ୍ଧାନ୍ତ ତାଙ୍କର ତ ଭାଗବତ ସିଦ୍ଧାନ୍ତ ଇତି ଅମୃତମୟ ସିଦ୍ଧାନ୍ତ ପଢେଇଦେଲେ ଜାଣିଦେଲା ଏଇ ଏକ ନମ୍ବର ସାଧୁ ମୋର କଣ ସମ୍ପ୍ରଦାୟ ମାନିଆରେ ସବୁ ଫୋପାଡ଼ ଦେଇ ପଳେଇଆନି ଯେତେ ବଡ ବଡ ଆମର ଆଚାର୍ଯ୍ୟମାନେ ଶିକ୍ଷା ପରମ୍ପରାରୁ ଆସିଛି ସେଥିପାଇଁ ଆଉ ଶିକ୍ଷା ଦୀକ୍ଷା ଭିତରେ କିଛି ପାର୍ଥକ୍ୟ ରଖାଯାଏନି ଶିକ୍ଷା ଗୁରୁ ହରେ କୃଷ୍ଣ ମହାନ୍ତ ସ୍ୱରୂପ ଆମେ ଦୀକ୍ଷା ନଉଛେ ଦୀକ୍ଷା ଗୁରୁଙ୍କ ପାଖରୁ ଦୀକ୍ଷା ମିଳୁଛି ଶିକ୍ଷା ମିଳୁଛି ଶିକ୍ଷା ନବାର ଅଛି ତତ୍କ୍ଷଣାତ୍ କାରଣ ଦୀକ୍ଷା ସବୁବେଳେ ତ ଗୁରୁ ରହିବେନି ଆଉ ଦୀକ୍ଷା ଗୁରୁଙ୍କର ସେବାନ କରେ ଯଦି ଦେଖା ଗୁରୁଙ୍କର ସଙ୍ଗ ତୁମେ ପାଉନ ତାହେଲେ ସାଙ୍ଗେ ସାଙ୍ଗେ ଶିକ୍ଷା କରିକି ତୁମେ କାରଣ ତୁ ଶିକ୍ଷା ନକଲେ ଆଗକୁ ବଢି ପାରିବନି ଗୁରୁଦେବ ସେ ଦୁଇଟା ଉଦାହରଣ ଦିଅନ୍ତି ତୁମକୁ ଜଣେ ଚଲେଇ ଶିଖେଇବ ଆଉ ଜଣେ ଠିଆ କରିବ ଗୁରୁଦେବ ଦୀକ୍ଷା ଗୁରୁ ତୁମକୁ ଦୀକ୍ଷା ଦେଇଦେବେ ତାପରେ ତୁମେ ଠିଆ ହେଇଗଲ ଠିଆ ହେଇଯିବାଟା ବଡ଼ ଜିନିଷ ଚାଲିବାଟା ବଡ଼ ଜିନିଷ ଆଉ ଠିଆ ହେବାଟା ବି ବଡ଼ ଜିନିଷ କେବେଟାକୁ କମ୍ କରାଯାଏନି ଆମ ପରମ୍ପରାରେ କିନ୍ତୁ ଆମ ପରମ୍ପରାରେ ଶିକ୍ଷାଟାକୁ ବେଶୀ ପ୍ରାଧାନ୍ୟ ଦିଆଯାଇଛି କାହିଁକି ଜଣେ ଶିକ୍ଷା କଲେ ପ୍ରଗତି କରିବ ଦୀକ୍ଷା ଗୁରୁକୁ କିଭଳି ସମ୍ମାନ ଦେବାକୁ ପଡ଼ିବ ମନ୍ତ୍ରକୁ କେମିତି ସମ୍ମାନ ଦେବାକୁ ପଡ଼ିବ ଶରଣାଗତ କିଭଳି ହେବାକୁ ପଡ଼ିବ ଜ୍ଞାନ ଦ୍ୱାରା ସବୁ ଅନୁଭବ ଆସେ ନା ସାଧୁର ଅନ୍ତରେ ରହିଲେ ସାଧୁଙ୍କ ପାଖରେ ରହିଲେ ସାଧୁର ଅନୁକୂଳ ଭାବନା ସାଧୁଙ୍କର ମନୋଭାବଟାକୁ ବୁଝିଲେ ସାଧୁଙ୍କର ଧର୍ମରେ ସାଧୁଙ୍କର ଧର୍ମରେ ତୁମକୁ ଚାଲିବାକୁ ପଡ଼ିବ ତ ଧର୍ମ ଅବଲମ୍ବୀ ହେବାକୁ ପଡ଼ିବ ଆମେ ଆଗେ ଆମ ସହିତ ବୈଷ୍ଣବ ଧର୍ମ ଆମେ କହୁଛେ ନା କଣ କହୁଛେ ଆମେ ଧର୍ମ କାହାର ଭାଗବତ ଧର୍ମ କାହିଁ କୁହାହେଲାନି ନା ତ ଅଲଗା ରହିଲା ଆମେ ବୈଷ୍ଣବ ଧର୍ମ କାହିଁ କୁହାହେଲା ବିଷ୍ଣୁଙ୍କର ଯେଉଁମାନେ ଭକ୍ତ ସେମାନେ ବୈଷ୍ଣବ ଆମେ ପ୍ରକୃତରେ ବୈଷ୍ଣବ ଧର୍ମ ମାନୁଛେ ଆମେ ବୈଷ୍ଣବ ମାନଙ୍କର ଧର୍ମକୁ ହିଁ ମାନୁଛେ ବୈଷ୍ଣବ ଯୋଉ ଶବ୍ଦଟି ରହିଛି ପ୍ରକୃତରେ ଆମେ ତାଙ୍କର ଆଗେ ଭକ୍ତ ତେଣୁ ଆମର ଶିକ୍ଷା ଏତେ ଆବଶ୍ୟକ ରହିଛନ୍ତି କାରଣ ଶିକ୍ଷା ଦ୍ୱାରା ଆମର ଶିକ୍ଷାଟା କଣ ହବ ସାଧୁମାନଙ୍କ ପ୍ରତି ଆସକ୍ତି ବଢିବ କାହିଁ ସ୍ୱତନ୍ତ୍ର ଭାବରେ କି ଜଣ କହିବି ମୁଁ ଦୀକ୍ଷା ନେଲେ ମୋର ଜପ କରିବି ମୋର ଗାୟତ୍ରୀ କଲି ଜପ କଲି ମୋର ଠାକୁର ସେବା କଲି କେହି ମନ୍ଦିର କରି ଭଗବାନଙ୍କୁ ଭୋଗ ଲଗେଇପାରେ କେହି ମାଳା ରଖିକି ଭଗବାନଙ୍କର ଜପ କରିପାରେ ଭଗବାନଙ୍କର ସେବା କରିପାରେ କିନ୍ତୁ ସେ ଜାଣିନି ତାର ଅର୍ଥଟା କଣ ଭଗବାନ କେବେ ହେଲେ ସେଥିରେ ଭକ୍ତି ହବନି କିନ୍ତୁ ନଷ୍ଟ ବି ନୁହେଁ ତୁମର କିଛି କ୍ଷତି ବି ହବନି ସେଥିରେ ତୁମକୁ ସ୍ୱୀକୃତି ମିଳିବ ଭକ୍ତି ହବନି ତୁମେ ନିଜେ ଜପ କରିବ ଲକ୍ଷ ଲକ୍ଷ ମାଳା ଜପ କର ସେ ଜପରେ ତୁମକୁ ସ୍ୱୀକୃତି କିଛି କାରଣ ତୁମେ ଭଗବାନ ନାମ କରୁଛ ନା ତୁମେ ମନ୍ଦିର କରିଛ ଠାକୁର ରଖିଛ ପୂଜା କରୁଛ ସେଥିପାଇଁ ସବୁ କଲାପରେ ତୁମେ କହୁଛ ମୋର ଭକ୍ତି ହଉନି କାହିଁକି ହଉନି ତାର କାରଣଟା କଣ ସବୁ କଲେ ଭକ୍ତି ହବନି ନାମ କଲେ ତୁମେ କହିବ ନାମ କରିବି କେବଳ ନାମ କରିକି ଉଦ୍ଧାର ହେଇଯିବି ନାଇଁ ହଉ ନାମ କରିପାରିବ ତା ପାଇଁ ଶିକ୍ଷା କରିବାକୁ ପଡିବ କାହିଁକି ନାମ ପ୍ରଭୁ ତୁମର ନୁହନ୍ତି ନାମ ପ୍ରଭୁ ଯୋଉ ଆସିଛନ୍ତି ଏ ଜଗତକୁ କାହା ଦ୍ୱାରା ଆସିଛନ୍ତି ଆଚାର୍ଯ୍ୟ ସାଧୁମାନେ ତାଙ୍କୁ ଏ ଜଗତକୁ ଆଣିଛନ୍ତି ତୁମେ ସାଧୁଗତ ନହେଲେ ନାମ ପ୍ରଭୁ ହିଁ ପ୍ରସନ୍ନ ହେବେ ସାଧୁଗତ ପ୍ରାଣ ହବାକୁ ସବୁଥିରେ ଆମର ଆନୁଗତ୍ୟ ରହିଲା ସେଥିପାଇଁ ଦୀକ୍ଷା ଗୁରୁ ହଉ ଶିକ୍ଷା ଗୁରୁ ହଉ ଯୋଉମାନେ ଦୀକ୍ଷା ଶିକ୍ଷା ଉଭୟ ଗୁରୁଙ୍କୁ ତୁମେ ନେଇଛନ୍ତି ବା ଗୋଟିଏ ଗୁରୁ ତାଙ୍କର ଦୀକ୍ଷା ଗୁରୁ ସେ ହିଁ ଶିକ୍ଷା ଗୁରୁ ଗୁରୁବାନୁଗତ ଗୁରୁବାଶ୍ରୟ ବା ଗୁରୁ ଆସକ୍ତି ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରତି ଆସକ୍ତି ଏଇଟା ଯେତେ ପ୍ରବଳ ହବ ଭକ୍ତିର ଅନୁଭବଟା ସେଟା ଆସିବ ନହେଲେ ହେଇପାରିବନି ଏଟା ତ ଭଗବାନଙ୍କର ଭକ୍ତି ଏ ଜଗତକୁ ପ୍ରଦାନ କରିବାର ଭଗବାନଙ୍କର ଏଟା ହଉଛି ସିଷ୍ଟମ ସ୍ୱତନ୍ତ୍ର ଭାବରେ କାହାକୁ ଦେବେନି ସ୍ୱତନ୍ତ୍ର ଜଣେ ବହୁତ ଭୋଜନ କରିପାରେ ବହୁତ କିଛି କରୁ କିନ୍ତୁ ସେ ଜାଣିପାରିବ ସେସବୁ ମୋର ଭକ୍ତି ହବନି କାହିଁ ଭକ୍ତି ହବନି ଭଗବାନ ତ ଅଧୀନ ଭଗବାନଙ୍କର ଭାଗବତ ଧର୍ମରୁ ଏଟାକୁ ନେଇ କୁହାହେଇଛନ୍ତି ଭାଗବତଙ୍କର ଶିକ୍ଷାରୁ ନେଇ କୁହାଯାଇଛନ୍ତି ଅହଂ ଭକ୍ତ ପରାଧୀନ ଭଗବାନ ଭକ୍ତର ପରାଧୀନ, ଭକ୍ତି ଭକ୍ତର ପରାଧୀନ। ଭକ୍ତ ଚକ୍ରପାତାକୁ ଏ ସିଦ୍ଧାନ୍ତକୁ ଏତେ ବାରମ୍ବାର ବାଡ଼େ 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 ବୋଲି କହିଛନ୍ତି ଭାଗବତରେ, ବାରମ୍ବାର ଏ ଜିନିଷ କହିଛି, କେବେ ବି ଭକ୍ତ କୃପା ଅନୁଗାମିନି ଭଗବତ କୃପା, ତାଙ୍କ ଶବ୍ଦ ଅନୁଗାମିନ। ଅନୁଗାମିନ କଣ? ପଛରେ ଯିବାଟାକୁ ଅନୁଗାମକୁ ଅନୁଗମନ କୁହାଯାଏ। ଭକ୍ତ କୃପାନୁଗାମିନୀ ଭଗବତ କୃପା, ଭକ୍ତ ଯାହାକୁ କୃପା କରିବେ ଭଗବାନ କୃପା ତା ପଛେ ପଛେ। ସେଥିପାଇଁ ଆମେ ସାଧୁମାନଙ୍କର ଯୋଉ ସଙ୍ଗ କରିବା, ଭକ୍ତ ସଙ୍ଗକୁ ଏଇଥିପାଇଁ ଶ୍ରେଷ୍ଠ ଦିଆଯାଇଛି, କାହିଁକି ଶାସ୍ତ୍ରରେ ଭଗବାନଙ୍କ ସଙ୍ଗ ବଡ କରାଗଲାନି, ଧ୍ରୁବ ମହାରାଜ ଭଗବାନଙ୍କ ଆଗରେ କାହିଁ ଭକ୍ତ ସଙ୍ଗ ମାଗୁଛନ୍ତି, ଏଇଥିପାଇଁ ଏଇ କଥାର ଏଇଟା ପଢିଛନ୍ତି। ତତ୍ ଭକ୍ତା ବି ଧର୍ମ ଅଧର୍ମ ନ ବଧ୍ୟନ୍ତି, ଭକ୍ତିର ଏତେ ବଡ ମହିମା, ଭକ୍ତକୁ ମଧ୍ୟ ଧର୍ମ ଅଧର୍ମ, ଭକ୍ତ ଉର୍ଦ୍ଧରେ ସବୁ ଜିନିଷ ଉର୍ଦ୍ଧରେ, ସିଏ ବି ବନ୍ଧନ କର୍ମ ବନ୍ଧନରେ ପଡ଼ିବନି। ଯେପର୍ଯ୍ୟନ୍ତ ଆମେ ଭକ୍ତ ସଙ୍ଗ ଠିକ ସେ ନ କରିବା, ଆନୁଗତ୍ୟରେ ସେବା ନ କରିବା, ତତ୍ ଧର୍ମ ଚକ୍ରପାତଟାକୁ ପ୍ରଥମ ସ୍କନ୍ଧରେ ଲେଖିଲେ, କଥା ରୁଚି କଥାରେ ସେ ଲେଖିଲେ, ଆଗେ କଥା ଶ୍ରବଣ କରିବାକୁ ପଡ଼େ, ଭକ୍ତ ସଙ୍ଗ କରିବାକୁ ପଡ଼େ, କଥା ଶ୍ରବଣ କରିବାକୁ ପଡ଼େ, ତତ୍ ଧର୍ମ ଆଶ୍ରୟ, ସାଧୁର ଧର୍ମକୁ ଆଶ୍ରୟ କରିବାକୁ ପଡ଼େ। ବୈଷ୍ଣବ ଧର୍ମର ପ୍ରଥମ ଯଦି କିଛି ଫାଉଣ୍ଡେସନ କିଛି ଥାଏ, ସେଟା ହେଉଛି ଏଇଟା। ଆଜିକାଲି ତ ବୁଝେଇ ହେବନି ପିଲାଙ୍କୁ, ଆଜିକାଲି ବହୁତ ବୁଦ୍ଧିଆ ବୁଦ୍ଧିଆ ପିଲା ହେଇଗଲେଣି, କିନ୍ତୁ ଆଚାର୍ଯ୍ୟମାନଙ୍କର କଥା ବହୁତ ସୁନ୍ଦର ଆଉ ବହୁତ ପିନ୍ପଏଣ୍ଟ ଜିନିଷ। ଏଇଟା ଏଥିରେ କୌଣସି ଆମେ ଚଳିପାରୁନେ, ଅଲଗା ଆମେ ମଠ ମନ୍ଦିର ଚଳିପାରୁନେ, ଆମେ ଗୋଟେ ସ୍ଥାନରେ ଚଳିପାରୁନେ, ଆମେ ଯାଇ କେଉଁଠି ଆଶ୍ରୟ ନେଇକି, ହଁ ତୁମେ ରହିକି ଆଶ୍ରୟ ନେଇକି ଭଜନ କରି ବଞ୍ଚିଯାଅ, କିନ୍ତୁ ଭକ୍ତି କଥା କୁହନି। ଭକ୍ତିଟା ଗୋଟେ ଅଲଗା ଜିନିଷ, ଭକ୍ତି ପଥ ଗୋଟିଏ ଜିନିଷ, ଗୋଟିଏ ସିଷ୍ଟମ। ଯେପର୍ଯ୍ୟନ୍ତ ଭକ୍ତକୁ ତୁମେ ପ୍ରାଣ ନ କରିଛ, ଏ ଦେବ ଯୋଉ ଶବ୍ଦ ରହିଛି ନା, କଣ ଗୁରୁ ଦେବ, ସେ ଦେବ ଶବ୍ଦଟାକୁ ତୁମେ ଧରିବାକୁ, ଦେବ ସେ ତାଙ୍କ କଥାରେ ଯୋଉ ଦେବତ୍ୱ ରହିଛି, ସାକ୍ଷାତ ହରି ଯୋଉ ରହିଛି, ସେଇ ଶକ୍ତିଟା ଯେପର୍ଯ୍ୟନ୍ତ ତୁମେ ଅନୁଭବ କରି ନ କରିକି ତୁମେ ଶରଣାଗତ ନ ହେଇଛ, ଭଗବତ ପ୍ରେମ ଭକ୍ତି ମିଳିବନି, ମିଳିବନି। ସେଥିପାଇଁ ଗୁରୁଦେବ ଆମର ଆମର ଗୁରୁ ମହାରାଜ ଯେମିତି କୁହନ୍ତି ନା, ଗୁରୁ ମହାରାଜ ସେଟା ଅଫିସିଆଲି ଆମେ ଡାକିବା, ଅଫିସିଆଲି, କାରଣ ଅନୁଷ୍ଠାନ ଭଲ ମନ୍ଦର ସବୁ ସବୁଆଡ଼େ ଆମେ ମହାରାଜ ବି, ଆମ ପରମ୍ପରା ଗୁରୁ ମହାରାଜ ବି ଡାକନ୍ତି, କିନ୍ତୁ ଅତ୍ୟନ୍ତ ଘନିଷ୍ଠ ଯେଉଁ ଜିନିଷଟା ଆମର ସେଟା ଗୁରୁଦେବ, ଇଷ୍ଟ ଦେବ, ଗୁରୁଦେବ ହରିଦେବ ଯେମିତି ସେଭଳି ଦେବ ବୁଦ୍ଧି, ଯସ୍ୟ ଦେବେ ପରାଭକ୍ତି, ସେ କରେ ନା, ଯସ୍ୟ ଦେବେ ପରାଭକ୍ତି ଯଥା, ହଁ ଯଥା ଦେବେ ତଥା ଗୁରୁ, ସେତିକି ଷ୍ଟାଣ୍ଡାର୍ଡକୁ ଆସିପାରୁନି ଆମେ, ଆଉ ତା ଉପରକୁ କଣ ଯିବା, ଏଇଟା ତା ଦେବ ବୁଦ୍ଧି ଆଇଲାଣି, ଏଇଟା ଦେବ ବୁଦ୍ଧି ନୁହେଁ, ପୁଣି ସମାନ ବୁଦ୍ଧି କହୁଛି, ଯଥା ଦେବେ ତଥା ଗୁରୁ, ଯେମିତି ଭଗବାନଙ୍କ ପ୍ରତି ପ୍ରେମ ଆମର ପରାଭକ୍ତି ଆସୁଛି, ଗୁରୁଙ୍କ ପ୍ରତି ସେଭଳି ପରାଭକ୍ତି ଆସିବା ଦରକାର, ଇ ମିନିମମ୍ ଷ୍ଟାଣ୍ଡାର୍ଡ ତସ୍ୟନ୍ତେ, ହଁ ତାପରେ କଣ ପ୍ରକାଶ୍ୟନ୍ତେ ମହାତ୍ମା, ସେଇଠି ହିଁ ଆତ୍ମତତ୍ତ୍ୱ ଜ୍ଞାନ ପ୍ରକାଶ। ଇଏ ଆତ୍ମତତ୍ତ୍ୱ ଜ୍ଞାନ ପ୍ରକାଶର ମିନିମମ୍ ଲେବଲ, ୟା ଉପର ଲେବଲ ଆର ଗୋଟେ ରହିଲା ଦେବ, ଦେବଟା ହଉଛି ୟାର ଉପର ଲେବଲ, ଯେ ଭଗବାନ ମତେ ଉଦ୍ଧାର କରିବା ପାଇଁ ନିଜେ ଏଇ ସ୍ୱରୂପରେ ଏଠି ଅବତରଣ କରିଛନ୍ତି। ଆମ ଚୈତନ୍ୟ ମହାଭାଗବତ ଦେଖ, ଚୈତନ୍ୟ ଚରିତାମୃତ ପଢ, ସବୁବେଳେ ଦେଖିବ ସେଇ କଥା, ସେ କିଏ ଲେଖିଲେ ରାମାନନ୍ଦ କହୁଛନ୍ତି ମହାପ୍ରଭୁ, ସମସ୍ତେ ପ୍ରସଙ୍ଗ କୁହନ୍ତି, ଆଉ ଆପଣଙ୍କର ଆଗମନ କେବଳ ହେଇଛି ମୋର ମୋର ଉଦ୍ଧାର ନିମିତ୍ତ, ସମସ୍ତେ କଥା ଆମର ଉଦ୍ଧାର ଲାଗି ତୁମର ଆଗମନ, ମହାପ୍ରଭୁଙ୍କୁ ଦେଖି ସେ କହୁଛନ୍ତି, ସମସ୍ତେ କଥା କୁହନ୍ତି, ଯିଏ ଯାହା ଘରକୁ ଗଲେ ଅଦିତାଚାର୍ଯ୍ୟ ମନ୍ଦିର ଭେଟିଲେ ସେ ସେ କଥା କହିଲେ, ଆପଣ ଆସୁଛନ୍ତି ମୋତେ ଉଦ୍ଧାର କରିବା ପାଇଁ, କାହିଁକି ନା ସିଏ କେତେ ବ୍ୟାକୁଳ ଥିଲେ, ଆମେ କଣ ବର୍ତ୍ତମାନ ଗୁରୁତତ୍ତ୍ୱକୁ ବୁଝିବା ସହଜିଆ ହବନି, ବର୍ତ୍ତମାନ ଯୋଉ ଗୁରୁ ତତ୍ତ୍ୱଟା ଭଗବତ ତତ୍ତ୍ୱଟା ବୁଝିବା ସହଜିଆ କେବେ ହବନି, କାରଣ ଯିଏ କାନ୍ଦିକି ଯିଏ ପାଇଛି ସେ ଧନଟାର ମୂଲ୍ୟଟା ବୁଝିଛି, ଏଇଟା ତ ବୁଦ୍ଧି ଜ୍ଞାନ ଯୁକ୍ତିର କଥା ନୁହେଁ ନା, ସେମାନେ କାହିଁ କହିଦେଉଥିଲେ ଆପଣ ମୋତେ ହିଁ ଉଦ୍ଧାର କରିବେ, ଯେମିତି ପରିକିତ ମହାରାଜ କେତେ ପ୍ରାର୍ଥନା କରୁଥିଲେ, ସୁଖ ଦୁଃଖ ସେମାନେ ଜାଣିଦେଲା ପରେ ଜାଣିଦେଲେ, ହଁ ଏହିଁ କାହିଁକି ତାଙ୍କ ଅନ୍ତର ସେତିକି ସେ କାନ୍ଦୁଥିଲେ, ମୋତେ ପ୍ରଭୁ ଏଇଭଳି ଭକ୍ତ ସଙ୍ଗ ଦରକାର, ମୋତେ ଏଇଭଳି ଭକ୍ତ ଦରକାର, ସେ ସେଭଳି କାନ୍ଦୁଥିଲେ ତାଙ୍କୁ ମିଳିଗଲେ, ସେ ତା ମୂଲ୍ୟଟା ବୁଝିଲେ ନା। ଆମେ କାନ୍ଦିନି ନା, ଗୁରୁଦେବ ସେ କଥା କୁହନ୍ତି ଆଉ ତୁମକୁ କାନ୍ଦିବାକୁ ପଡ଼ିବ, ନ କାନ୍ଦିଲେ ତୁମେ କ'ଣ କୃଷ୍ଣ ପାଇବ? ନ କାନ୍ଦିଲେ, ନ କାନ୍ଦିଲେ ସାଧୁ ମିଳିବେନି, ନ କାନ୍ଦିଲେ କୃଷ୍ଣ ମିଳିବେନି। ଭାଇ କୃଷ୍ଣ ଛାଡ଼ ଦେବତାମାନଙ୍କୁ ଯୋଉମାନେ ପାଇଛନ୍ତି କିଏ ନ କାନ୍ଦିଛି ମୋତେ କହିଲ ଦେଖିବ? କିଏ ତପନା କରିଛି, କିଏ ନ କାନ୍ଦିଛି? ଏମିତି ଆରାମସେ କୋଉ ଜିନିଷ ହୁଏ। ଏଇ କଥା ପଢ଼ିଛନ୍ତି ଯେ ଭଗବାନଙ୍କର ପାଦ ପଦ୍ମ ତଦ୍ଭକ୍ତା ଅପି ଧର୍ମା ଅଧର୍ମା ନ ବଧ୍ୟନ୍ତି ଇତିହାସ। ଚକ୍ରବର୍ତ୍ତୀ କହୁଛନ୍ତି କୃଷ୍ଣଙ୍କର ଭକ୍ତ ମଧ୍ୟ ଧର୍ମ ଅଧର୍ମରେ ବନ୍ଧନରେ ପଡ଼ିବେନି। ଅନ୍ୟ କଥା କଣ କହିବା, ଏଠି କହୁଛନ୍ତି କେମିତି ପଡ଼ିବେନି? ନିଷେବ ନିତରାମ ସେବନମ, ଏ କଥା ସେ କହୁଛନ୍ତି ଭଗବାନଙ୍କର ଚରଣ କମଳକୁ ସବୁବେଳେ ସେ ସେବନ କରୁଛନ୍ତି, ସବୁବେଳେ ସବୁବେଳେ ପ୍ରଭୁ କୃଷ୍ଣଙ୍କର ଚିନ୍ତା, କୃଷ୍ଣଙ୍କର ସେବା, କୃଷ୍ଣଙ୍କର ନାମ ନିସେବନ, ନିସେବନ ଶବ୍ଦ କହୁଛନ୍ତି ନିତରାମ ସେବନମ ଯୋଗମ ଭକ୍ତି ଯୋଗ ସତ ପ୍ରଭାବେ। ଏଠି ଯୋଗ ଶବ୍ଦ ଏଠି ଯୋଗ କହିଲେ ନା ଯୋଗ ପ୍ରଭାବମ, କେଉଁ ଯୋଗ ପ୍ରଭାବରେ ନା ଭକ୍ତି ଯୋଗ ଶଙ୍କରବା ଲେଖିଲେ, ସେ ତ ସବୁବେଳେ ଭକ୍ତି ପରା ଅର୍ଥକୁ ନେବେ, ଅଲଗା କିଛି ନେବେ। ଭକ୍ତି ଯୋଗମ ଭକ୍ତି ଯୋଗ ତତ୍ ପ୍ରଭାବେ ଆନ ବିଦ୍ୟୁତ ଅଖିଲାନମ ସ୍ୱଦୃଷ୍ଟଣମ ଅପି କର୍ମବନ୍ଧନମ କିମୁତମ କିମୁତମ ସ୍ୱସ୍ୟ ଅଖିଳ କର୍ମବନ୍ଧ। ଅନାଦି କାଳରୁ ଥିବା କର୍ମବନ୍ଧନଟା କେବଳ ଭଗବାନଙ୍କର ଚରଣ କମଳକୁ ଚିନ୍ତନ କରି ଭକ୍ତି ଯୋଗ ପ୍ରଭାବରେ ସବୁ ଧ୍ୱଂସ କରିଦିଅନ୍ତି। କିଏ? ଭଗବାନଙ୍କର ଭକ୍ତ। ଏଠି ସେ କହୁଛନ୍ତି ବିଶେଷଣ ସେବନ ମୁନୟ ମନନଶିଲା ଭକ୍ତାପି ନହି ନହି ମାନ୍ୟାମ ବନ୍ଧନ ପ୍ରାପ୍ତବନ୍ତ। ଯେଉଁମାନେ ସବୁବେଳେ ମନନଶୀଳ ଭକ୍ତ ସେମାନେ କେବେ ବି କର୍ମ ବନ୍ଧନରେ, ମନନଶୀଳ ମାନେ କଣ, ସବୁବେଳେ ତାଙ୍କ ମନଟା ଭଗବାନଙ୍କର ରୂପରେ ହଉ, ନାମରେ ହଉ, ଗୁଣରେ ହଉ, ଲୀଳାରେ ହଉ, ସେବାରେ ହଉ ଲାଗି ରହିଥିବ, ମନ ଅଲଗା ଆଡ଼େ ଯିବନି। ବ୍ୟଭିଚାରିତା ଦୃଷ୍ଟିଟା, ଯେ ବ୍ୟଭିଚାରିତା ଭାବଟା ଯେତେବେଳେ ଆସିଗଲା ସେତେବେଳେ ମନ ଆଉ ତୁମେ କେଉଁଠି ରୁହ, କେଉଁଭଳି ସ୍ଥିତିରେ ରୁହ, କେତେ ମାଳା ଜପ କର, ଆଗେ ତ ମନର ଅବ୍ୟଭିଚାରିତା ଗୁଣଟା ଆସିବାର ଅଛି, ମାନେ ଭକ୍ତି ହେଇପାରିବନି। ଅବ୍ୟଭିଚାରିତା ଗୁଣ କଣ, ମନ ଆଉ କିଛି କୃଷ୍ଣଙ୍କ ଛଡା ଚିନ୍ତା କରିବ ନାହିଁ, ଅନ୍ୟର ଦୋଷ ଗୁଣ ବି ଚିନ୍ତା କରିବନି, ସେଟା ବି ନାହିଁ, ସେ ଲୋକଟା ଭଲ, ସେଇଟା ଏମିତି ଖରାପ, ଏସବୁ ବିଚାର ଏକାଥରେ ଚିତ୍ତ କ୍ଷୋଭିତ ହଉଛି କି ନାହିଁ? ଆମେ ଯୁକ୍ତି କରିକି ସିଏ ଖରାପ ଇଏ ଭଲ ଏଟା ଆମର ତ କିଛି ଲାଭ ବି ନାହିଁ। କିଏ ଭଲ ହେଲେ ଆମ ଭକ୍ତି ପାଇଁ କିଛି କାମରେ ଲାଗିବନି, କିଏ ଖରାପ ହେଲେ ଆମର କିଛି ଅନ୍ୟର ଗୁଣ ଦୋଷ ଆମର କିଛି ଆବଶ୍ୟକ ନାହିଁ। ଆମର ଗୋଟିଏ ଜିନିଷ ଦରକାର, ଆମର ଅସତ୍ୟ ବୃତ୍ତି ଯେମିତି ମନକୁ ନ ଆସୁ, ଏଇଟା ଅସତ୍ୟ ବୃତ୍ତି ନା ଆଉ ଆମକୁ ସବୁବେଳେ ଭଗବାନ ଗୋଟିଏ ଲାଷ୍ଟ କନକ୍ଲୁଜନ ଯୋଉ ଦେଇଗଲେ ମନମନା ଭବ, ସେଠି ମନମନା ଭବ ମନରେ ସବୁବେଳେ ମୋତେ ଚିନ୍ତା କର ଆଉ କିଛି ନାହିଁ। ମନରେ ଅବ୍ୟଭିଚାରୀ ବ୍ୟଭିଚାରୀ ଜିନିଷ ରହିଲେ କେମିତି ଭକ୍ତି ହବ, ହବନି। କ୍ଷୀବିତ ହେଇଗଲା ଗୋଟେ ଜିନିଷ, ଅନ୍ୟର ଗୁଣ ଦୋଷ ଚିନ୍ତା କରିଦେଲେ, ଏଇଟା ଧନର ଗୋଟେ ଚିନ୍ତା ଆସିଗଲା, ଗୋଟେ କାହାର ଚିନ୍ତା ଆସିଲା ମାନେ ସେ ମନ ତ ଗୋଟେ ନା, ସେ ଅସତ୍ୟ ହେଇଗଲା, ମନଟା ଗୋଟେ ଅସତ୍ୟ ଅସତ୍ୟ ଭାବନା ଚାଲି ଆସିବ, ଚିନ୍ତା ଅଲଗା ଗୋଟେ କାହାକୁ ଚିନ୍ତା, ଅଲଗା କାହାକୁ ସେ ଚିନ୍ତା କରିବନି, କଣ ଚିନ୍ତା କରିବ, କେବଳ ଭଗବାନଙ୍କୁ। ଏଠି ସେ କହୁଛନ୍ତି ମନନଶିଳା ଭକ୍ତା ଅପି, ଯେଉଁମାନେ ମନନଶିଳା ଭକ୍ତ ସେମାନେ କେବଳ ଭଗବାନଙ୍କର ଚିନ୍ତା କରି ତାଙ୍କ କର୍ମବନ୍ଧନ ସୁଧ୍ୱଂସ କରିଦିଅନ୍ତି, କେବଳ କୃଷ୍ଣଙ୍କ ଚିନ୍ତା। ସେଥିପାଇଁ ମହାପ୍ରଭୁ କହିଦେଇଗଲେ ନା କି ଭୋଜନ କି ଶୟନ କିବା ଜାଗରଣ ଅହର୍ନିଶ ଚିନ୍ତା କୃଷ୍ଣ ଭଲ ହବ, ଆଉ କିଛି କରନି, ସେବେଳେ ଭଗବାନଙ୍କୁ ଚିନ୍ତା କର, ଭଗବାନଙ୍କର ନାମ ଭୋଜନ କର। ଏଇଟା ହିଁ ଭଗବାନ ଶିକ୍ଷା ଦେଇଛନ୍ତି, କାରଣ ଆଜିକାଲି ଆମେ ସମସ୍ତେ ଜିନିଷ କହିପାରିବେ, ଲୋକ ଆଜ୍ଞା ମୁଁ ଗ୍ରସ୍ତ ଜୀବନ ଅଛି, ମୁଁ ଚାକିରି ବାକିରି କରୁଛି, ମୁଁ କଣ ଭାଇ ତୁମ ପାଇଁ ଆମେ କଣ କରିପାରିବୁ? ତୁମେ ଯୋଉ ଲେବୁଲରେ ରହିଛ ତୁମେ ସେ ବି ଷୋଳମାଳା ଜପ କର, ତୁମ ପାଇଁ ଆଚାର୍ଯ୍ୟମାନେ ଯୋଉ ନିୟମ ଦେଇଛନ୍ତି ସେଟା ପାଳନ କର, ତୁମେ ଯେତେବେଳେ ମୁକ୍ତ ହବ ତୁମେ ଏ ଲାଇନ୍କି ଆସିବ। କିନ୍ତୁ ମନେ ରଖ ତୁମେ ଯେଉଁ ଅବସ୍ଥାରେ ତୁମେ ଗ୍ରସ୍ତ ହୁଅ କି ବ୍ରହ୍ମଚାରୀ ହୁଅ, ତୁମକୁ ମନମନା ହବାକୁ ପଡିବ। ତୁମେ କଣ କରିବ ଏଠି ଜପ କହିବୁ, ସେଟା ତୁମେ ଡିସାଇଡ୍ କର, ତୁମକୁ କୃଷ୍ଣ ପାଇବାର ଅଛି କି ଘର ସଂସାରକୁ ନେଇକି ସୁଖରେ ବଞ୍ଚିବାର ଅଛି। ଯଦି କୃଷ୍ଣଙ୍କୁ ପାଇବାର ଅଛି, କୃଷ୍ଣଙ୍କୁ ପାଇବା ରାସ୍ତାଟା ଗୋଟିଏ, ସେଟା ବ୍ରହ୍ମଚାରୀଙ୍କ ପାଇଁ ନୁହେଁ କି ଗୃହସ୍ଥଙ୍କ ପାଇଁ ନୁହେଁ କି ବାନପ୍ରସ୍ଥ ପାଇଁ ନୁହେଁ କି ସନ୍ନ୍ୟାସ ପାଇଁ ନୁହେଁ। ଭଗବାନ କେତେବେଳେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ ଯେତେବେଳେ ଧର୍ମ କହିଛନ୍ତି, ଚାରି ଜଣଙ୍କ ଧର୍ମ କହିଛନ୍ତି, କେତେବେଳେ ଭକ୍ତ କହିଛନ୍ତି ମନମନା ଭବ ମତ ଭକ୍ତ, ସେଠି କହିଛନ୍ତି ମତ ବ୍ରହ୍ମଚାରୀ ଭକ୍ତ ହବ, ମତ ଗୃହସ୍ଥ ଭକ୍ତ ହବ। ଭକ୍ତ ଶବ୍ଦ ଅର୍ଥରେ କାହାକୁ ଏଠି ଧରାଯାଏନି, ବର୍ଣ୍ଣାଶ୍ରମ ଧର୍ମ କାହାକୁ ରଖାଯାଏନି, ଯିଏ ଭଗବାନଙ୍କର ନିୟମ ପାଳନ କରେ ସେ ଭକ୍ତ। ଆମେ କେମିତି ମନମନା ଭବ ହବା ସେଟା ଅଲଗା ଜିନିଷ, କିଏ କେମିତି ସ୍ଥିତିରେ ଅଛି ତୁମେ ସେ ସ୍ଥିତିରେ ତୁମେ ଚିନ୍ତା କର, ତୁମେ ଗ୍ରସ୍ତ ହେଇଛ, ତୁମର ତୁମେ ଭାବୁଛ ଏଟା ମୋର ଦାୟିତ୍ୱ, ତୁମେ କୃଷ୍ଣଙ୍କୁ ଚିନ୍ତା କର, କେବେ ଚିନ୍ତା କରିବ ତା ଉପାୟ ତୁମେ ଚିନ୍ତା କରିବାକୁ ପଡ଼ିବ। ସେ ଯୋଉ ଗୃହସ୍ଥର ସବୁଠୁ ବଡ ଧର୍ମର ନିଷ୍ପୃହ ଆସକ୍ତି ଶୂନ୍ୟତା, ସେଇଟାକୁ ସେ କଲ୍ଟିଭେଟ୍ କରିବ। ଆଉ ପ୍ରାକ୍ଟିକାଲ ସିଚୁଏସନ୍ ବର୍ତ୍ତମାନ ଜଗତରେ ଯାହା ହଉଛି ତାକୁ କିଛି ଏସବୁ ଜିନିଷକୁ ଅତି ଯାହା କୁହନ୍ତି ପୁରା ଲାଷ୍ଟ ଜିନିଷ ଗୁଡା ଯୋଉଟା ସେଟା କହି ହବନି, କାରଣ ସେମାନେ ଡିଷ୍ଟର୍ବ ହେଇଯିବେ। ଆପଣ ଯାହା କହୁଛନ୍ତି ପ୍ରାକ୍ଟିକାଲ ନୁହେଁ, ସେ ସେଟା କହିଦେଉଛନ୍ତି ଏଟା ପ୍ରାକ୍ଟିକାଲ ନୁହେଁ, ଏମିତି ପିଲା ଛୁଆଙ୍କୁ ଏଇ ସଂସାରରେ ଚଳି ହବନି, ଚଳି ହବନି, ତୁମେ ଯେମିତି ଚଳୁଛ କୃଷ୍ଣ ପାଇବା କଥା କିଛି କୁହନି ଆମକୁ, ଆମେ ତୁମ ପାଇଁ ଗୋଟେ ନୂଆ ପ୍ରିନ୍ସିପଲ କିଛି କ୍ରିଏଟ୍ କରିପାରିବୁନି। ଏଇଟା ଶାସ୍ତ୍ରର ନିୟମ, ତୁମକୁ 24 ଅହର ନିଶ ଚିନ୍ତା କୃଷ୍ଣ ଭଲ ହବ ତାନେ, ତେଣୁ ଅଫିସରେ କେମିତି ତୁମେ କୃଷ୍ଣ ଚିନ୍ତା କରିବ ଇଟ୍ ଇଜ୍ ଅପ୍ ଟୁ ୟୁ। ଆମେ ତୁମକୁ କହିବୁନୁ ଯେ ଅଫିସରେ କୃଷ୍ଣ ଭୁଲି ଯାଅ, ତାପରେ ଘରକୁ ଆଇଲେ ମନେ ପକ, କେମିତି କହିପାରିବ ଏଇଟା ମହାପ୍ରଭୁ ଅହର୍ନିଶ। ତୁମେ କେମିତି ସେଟା କରିବ ସେଟା ତୁମ ଉପରେ ନିର୍ଭର କରେ, ତୁମେ ପ୍ରାର୍ଥନା କର। ତାର ଅର୍ଥ ନୁହେଁ ଯେ ଗୋଟେ ଜୀବ ବିବାହ ହେଇଯାଇଛି ମାନେ ତାକୁ ଭଗବାନ ଆଉ ଉଦ୍ଧାର କରିବ, ତୁମେ ସେ ପ୍ରାର୍ଥନା କର, ତୁମେ ସେମିତି ଆରେଞ୍ଜମେଣ୍ଟ ଆସିବ, ବ୍ୟବସ୍ଥା ଆସିବ। କିନ୍ତୁ ମନେ ରଖ ଅନ୍ତିମ ଲକ୍ଷ୍ୟଟା ହଉଛି ଏଇଟା, ତୁମେ ବ୍ରହ୍ମଚାରୀ ହେଇଗଲେ ଯେ ତୁମର ଜୀବନର ସମସ୍ୟା ସମାଧାନ ହେଇଗଲା, ତା ନୁହେଁ। ମନ୍ମନା ଭବ ନ ହେଲା ପର୍ଯ୍ୟନ୍ତ କାହାର ଜୀବନର ସମସ୍ୟା କି ସମାଧାନ ହବନି। ଆଉ କରମ ଫଳ ତରଫ କହିଲେ ନା ମନନ ଶିଲାପି କିମୁତ ସ୍ୱସ୍ୟ ଜ୍ୟେଷ୍ଠ, ଭଗବାନଙ୍କର କଣ କର୍ମ ଫଳ ରହିବ ଏଠି ସେ କହୁଛନ୍ତି, ଯିଏ ତାଙ୍କୁ ମୁଁ ନୟ ମନନଶିଳା ଭକ୍ତା ଆପି ନବନ୍ଦନ ପ୍ରାପ୍ତବନ୍ତମ, ଯିଏ ମନନଶୀଳ ଭକ୍ତ ସିଏ ବି କର୍ମ ବନ୍ଦନ ପଡ଼ୁନି କେବଳ ଭଗବାନଙ୍କ ଚରଣ କମଳକୁ ଚିନ୍ତା କରି। ଆମର ଆମର ଲକ୍ଷ୍ୟଟା ହଉଛି ଏଇଟା, ସବୁବେଳେ କୃଷ୍ଣ କୈନ୍ଦ୍ରିକ ଯୋଉ ଶବ୍ଦଟା ରହିଛି ନା, କୃଷ୍ଣ ପାଇଁ, କୃଷ୍ଣ ପାଇଁ ରୋଷେଇ କରିବି, କୃଷ୍ଣ ପାଇଁ ଜିନିଷ କରିବି, କୃଷ୍ଣଙ୍କର ଏଇଟା ମନ୍ଦିର, କୃଷ୍ଣଙ୍କର ଏଇଟା ଗାଈଗୋରୁ, କୃଷ୍ଣଙ୍କର ଏଇଟା ସବୁ କୃଷ୍ଣଙ୍କର। ସଂସାର ଲୋକ କଣ ଆମକୁ ଭାବୁଛି ସେଟା ଆମ ଜିନିଷ ନାହିଁ, ଆମ ଚିନ୍ତାଟା ସବୁ କୃଷ୍ଣଙ୍କର, ଏ ଜାଗାଟା କୃଷ୍ଣଙ୍କର, ଏଠି ଯାହା ରହିଛି ସବୁ କୃଷ୍ଣଙ୍କର, ଏଇ ଆଜିବେଶ ଖଣ୍ଡେ କୃଷ୍ଣଙ୍କର, ଘର ବି ଆମ କୃଷ୍ଣ ଦର୍ଶନ ହବନି, ସବୁ କୃଷ୍ଣଙ୍କର ନା। କୃଷ୍ଣ ଚେତନା ଆମକୁ ରହିବାକୁ ପଡିବ, ଯେଉଁ କୌଣସି କର୍ମ କରୁଛି ଯାହା ସବୁ 24 ଘଣ୍ଟା କୃଷ୍ଣ ଚେତନା, ସବୁ କୃଷ୍ଣଙ୍କର, ତାହେଲେ ଆଉ କର୍ମବନ୍ଧ ଶେଷି କଲେ ମନନଶିଳା ଭକ୍ତା ଆପି, ଭଗବାନଙ୍କର କାହିଁ କର୍ମବନ୍ଧ ଆସିବ, ସେ ନାରୀ ସାଙ୍ଗର ନୃତ୍ୟ କଲେ ବୋଲି ତାଙ୍କୁ କର୍ମ ଭଳ ଭୋଗିବାକୁ ପଡିବ, ସେ ଅଧର୍ମ କରିଛନ୍ତି। ଏଠି ସେ କହିଲେ ତାଙ୍କ ଭକ୍ତର ମଧ୍ୟ ଏଇଟା ହୁଏନି, କାହିଁକି ନା ଭକ୍ତ ନିରମ ସବୁବେଳେ ଇଚ୍ଛା କରିକି ନାଇଁ, ସବୁବେଳେ 24 ଘଣ୍ଟା ଭଗବାନଙ୍କର ଭଜନ କରିକି ସେ ବି କର୍ମଫଳକୁ ଦୂର କରିଦିଏ। ତାପରେ କହିଲେ ଆଚ୍ଛା ଗୋପୀମାନେ ଯୋଉ ନାରୀ ହେଇଥିଲେ ତାଙ୍କ ସାଙ୍ଗେ ଯୋଉ ନୃତ୍ୟ କରୁଥିଲେ, କହିଲେ ଦେଖ ଚକ୍ରବର୍ତ୍ତ କହୁଛନ୍ତି, ତସ୍ୟ ତୁ ନିରଙ୍କୁଶ ନିରଙ୍କୁଶୟା ସ୍ୱଚ୍ଛେବ ଆତାନି ସ୍ୱକୃତାନି ବପୁଂସି ପରସ୍ତ୍ରୀ ଶରଣାଣୀ ଜୈନ ତସ୍ୟ। ପରସ୍ତ୍ରୀ ଯୋଉ ବୋଲି ଶବ୍ଦ କୁହାଯାଉଛି କିଏ କାହାକୁ, ଗୋପୀମାନଙ୍କୁ ପରସ୍ତ୍ରୀ ବୋଲି କୁହାଯାଉଛି। ଏଠି ସେ କହିଲେ ତସ୍ୟ ତୁ ନିରଙ୍କୁଶସ୍ୟ ସ୍ୱଚ୍ଛାମୟସ୍ୟ, ଭଗବାନଙ୍କର ନିଜ ଇଚ୍ଛାରେ ସେମାନଙ୍କୁ ସେ ପରସ୍ତ୍ରୀ ସଜେଇଛନ୍ତି। ଗୋପୀମାନେ କାହାର ସବୁ, ସବୁ କୃଷ୍ଣଙ୍କର ନିତ୍ୟକାନ୍ତାନ, ଆଉ ତାଙ୍କୁ ସେ ଇଚ୍ଛାମୟ, ସେ ଇଚ୍ଛା କରିଛନ୍ତି ତୁମେ ଯାଅ, କାହିଁକି ଏଇଟା ପରକ୍ଷିଆ ପରକ୍ଷିଆ ରସଟାକୁ ଏଠି ଆସ୍ୱାଦନ କରିବା ପାଇଁ ଆସିଛନ୍ତି, ପରକ୍ଷିଆ ରସଟା। ସେଥିପାଇଁ ଏମାନେ ଏମାନେ ସବୁ କୋଉଠି ବ୍ରଜର ଶୋକାନ୍ତ ନା, ଆଉ ସେମାନଙ୍କୁ ଭଗବାନ ନିଜେ କହୁଛନ୍ତି ଯୋଗମାୟାର କାର୍ଯ୍ୟ ଏମିତି, ଯୋଗମାୟା ଏମିତି ଭୁଲେଇ ଦେବେ ଗୋପୀମାନଙ୍କୁ, ଗୋପୀ ଜାଣିପାରିବେନି ମୁଁ ବି ଜାଣିପାରିବିନି ଯେ ଆମେ ହଉଛେ ନିତ୍ୟ, ସିଏ ହଉଛନ୍ତି କାନ୍ତା, ମୁଁ ତାଙ୍କର ନିତ୍ୟ କାନ୍ତ, ଏଇଟା ପୁରା ଭୁଲିଯିବେ ସେ, ଯୋଗମାୟାକୁ ଆଦେଶ ଦେଇଛନ୍ତି ଭଗବାନ, କାହିଁକି ମୁଁ ପରକୀୟ ରସ ଆସ୍ୱାଦନ କରିବି। ଆ ଜୀବ ହୃଦୟରେ ସେଇଟା ଜିନିଷଟା ଅଛି, ଜୀବ ହୃଦୟରେ ପରକୀୟ ଜିନିଷଟା ବେଶୀ ଏଇଟା, ସେଟା ସେଟା କଣ, ସେଟା ହଉଛି ପରକୀୟ ରସ, ଏଇଟା ପରକୀୟ କାମ, ଏ ଜଗତରେ ଏଇଟା ବେଶୀ ଏଇଟା ଇଏ ନା। ସେ ବାହାହବ ତ ବିବାହ ହବ, ଦେଖି ଲୁଚି ଲୁଚି କଥା ହବା, ଏ ଯେତେ କଣ ସେ କିଏ ଶ୍ମଶାନ ବଜିଲାଣି ତ, କିଏ ନଦୀରେ ବଜିଲାଣି, କିଏ ଗଛରେ ବସିଲାଣି, କିଏ ଟେବୁଲ କଣ ପୋଲ ଉପରେ ବସିଲାଣି, କିଏ ଆଗରୁ ସବୁ ଏମିତି ନା, ଆଉ ଆଗରୁ ଆଗରୁ ଯୋଉଟା ନଥିଲା, ଏଇ ଯୋଉ ପରକ୍ଷା ଜିନିଷଟା ସବୁବେଳେ ଯିବ ହୃଦୟରେ ଅଛି, ଗୋଟେ ପରକ୍ଷା ଭାବଟା ନାହିଁ, ପରକ୍ଷା ରସଟା ଯୋଉ ଭଗବାନ କୃଷ୍ଣ, କାରଣ କୃଷ୍ଣ ପାଖରେ ଯାହା ଯେ ଆମ ପାଖରେ ବିପରୀତ, ତାଙ୍କର ପରକ୍ଷା ପ୍ରେମଟା ଶ୍ରେଷ୍ଠ, ଏଟା ବି ସେୟା ନା। ଆଉ ନିଜ ସ୍ତ୍ରୀ ସାଙ୍ଗରେ କଥା ଆଶା ଭଲ ମନ୍ଦ ବିବାହ ହେଲେ ବି ଗୋଟେ ଯିବୁ ତାକୁ ସାଟିସ୍ଫେକ୍ସନ ଆସିବନି, ସେ କଣ କରିବ ଆଉ ଗୋଟେ କାହା ସାଙ୍ଗ କଥା କହିବେ, କାରଣ ତାର ପରକ୍ଷା ଜିନିଷଟା ତା ଲଷ୍ଟଟା ବା ପରକ୍ଷା ବିପରୀତ ହେଇଯାଇଛି, ମାନେ ଖରାପ ଭାବିବନି, ଏଟା ସତ କଥା ଦେଖୁନାହାନ୍ତି ନା ଆପଣ, ସେ ବିବାହିତ ଛୁଆ ତାଙ୍କ ପିଲା ଛୁଆ ଛାଡ଼ିଦେଇକି ଦେଖୁନା ଆଉ ଗୋଟେ ବାହାରି ପଡୁଛି,
ସିଡ୍ସଟା ଅଛି, କାମଟା ବା ପରୀକ୍ଷା କାମଟା, ସେଥିପାଇଁ ତୁମକୁ ରେଗୁଲେସନ ଦିଆଗଲା, ନହେଲେ ଏଟା ତୁମେ ତୁମେ ସାଟିସ୍ଫାଏ କରିପାରିବନି, ତୁମ କାମନା କେବେ ହେଲେ ଏଇ ପରୀକ୍ଷା, ଏଇ ପରୀକ୍ଷା କାମ ଯୋଗୁଁ ହିଁ ଲୋକ ମରୁଛି, ସେ ବୁଝିପାରୁନି କାମଟା କାହିଁକି, ସେ କାମଟା ଏମିତି ଅତୃପ୍ତି ଗୋଟେ ବରୁନି, ସେଟା ଭୋଗ କରିଦେଲା ପରେ ପୁଣି ସେ ପରକୀୟା କାମନାଟା ଯୋଉ ରହିଛି, ସେ ଆଉ ଗୋଟେ ସ୍ତ୍ରୀକୁ ଲକ୍ଷ୍ୟ କରିବ, ବା ଗୋଟେ ଆଉ ଗୋଟେ ସ୍ତ୍ରୀ ଆଉ ଗୋଟେ ପୁରୁଷକୁ, ସେମାନେ ବେଦିକ ନିୟମ ରଖା ହେଲା, ବିବାହଟା ଗୋଟେ ସଂସ୍କାର ରଖା ହେଲା, ନାଇଁ ଗୋଟିଏ ପତ୍ନୀ ଗୋଟିଏ ପତି, ପୁଣି ଏଭଳି ଶୃଙ୍ଖଳା ତୁମେ ଚଳିବ, କାହିଁକି ଜୀବ ହୃଦୟରେ ସେ ବିପରୀତ ଭାବନାଟା ରହିଛି, ପରକୀୟା ଜିନିଷଟା ରହିଛି, ହେଲୁସି ଲୁଚି କଣ କରେ, ତୋର ବାହାଘର ଅଛି ଏଇଟା କଣ କରିବା, ସେ ବିବାହ ହେଇଯାଉନ୍ତୁ ନ ହୁଅନ୍ତୁ, ବିବାହ ପୂର୍ବରୁ ହୁଅନ୍ତୁ, ସେଟା ସବୁବେଳେ ତାଙ୍କର ଗୁପ୍ତ ଭାବରେ ଏଇଟା କରିବାଟା ତାଙ୍କୁ ଭଲ ଲାଗିବ, କାମନାଟା ଏଟା କାମନାଟା ନା କାମଟା ନା, ଆଉ ଭଗବାନଙ୍କର କଣ ସେଟା ରସ ପ୍ରେମଟା, ଏଟା ପରକୀୟା, ପରକୀୟା ଭାବେ ଯାହା ଜୟ ଜୟ ଉଜ୍ଜଳ ରସ ସର୍ବରସ ସାର, ସର୍ବରସ ସାର, ଆଚ୍ଛା ପରକୀୟା ରସରେ କଣ ଲାଭ ହଉଥିଲା ଏଠି, ଏଟା କଣ କାମ, ଏଗୁଡା ତମେ ଜାଣିନୁ ଆମେ କଣ କଣ, ଯିଏ ଝିଅଙ୍କୁ ଭଲ ପାଇଥିଲେ ଜାଣିଥିବ, ଆମେ ଏଗୁଡା ଜାଣିନୁ, ଆମ ବେଳେ ଏଗୁଡା ନଥିଲା, ଆମ ବେଳେ ସବୁଠୁ ଲୋଫର କୁହା ହଉଥିଲା, ଯଦି କହୁଛୁ କୌଣସି, ଆମେ ତ କଲେଜରେ ସ୍କୁଲ କଲେଜରେ ଯାଉଥିଲୁ ବି, ଯଦି କେହି ଝିଅ ସାଙ୍ଗରେ କିଏ କଥା କହୁଥିଲା ତାକୁ ସବୁ ଥିଲେ ଏଇଟା ଏଇଟା ସବୁଠୁ ଛତରା ପିଲାଟା, ତା ସାଙ୍ଗରେ କିଏ ସାଙ୍ଗ ହୁଏନି, କାହିଁ ଝିଅ ସାଙ୍ଗ କଥା କହିଲା, ଆମ ବେଳେ ଆମ ଜୀବନ ଏଇଆ, ଆମେ ଜାଣିବି ନଥିଲୁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପଢିଲା ପର୍ଯ୍ୟନ୍ତ ଗୋଟେ କଣ ଝିଅମାନଙ୍କର ଧର୍ମ କଣ, କେମିତି ସେମାନେ ସନ୍ତାନ, କିଛି ଗୋଟେ ଆମର ଧାରଣା ନଥିଲା, ବଡ ପବିତ୍ର ଯେ ମତେ ଲାଗୁଥିଲା, ମୁଁ ବସିକି ଚିନ୍ତା କରୁଥିଲି, ବରଂ ଆମେ ଇସ୍କନକୁ ଆସିକି ତାକୁ ଜାଣିଲୁ ଏଇ ଜିନିଷ, ଆମେ କର୍ମୀ ଥିଲା ବେଳେ ଆମ ଜୀବନ ଏତେ ଭଲ ଥିଲା ପବିତ୍ର ଥିଲା ଆମେ ଜାଣିନଥିଲୁ, ଏତେ ବର୍ତ୍ତମାନ ସବୁ ସୃଷ୍ଟି କିଛି ନାହିଁ, ଏଗୁଡ଼ା ତ ସବୁ ନଷ୍ଟ ହେଇଗଲେ, ମାନେ କଣ ଭକ୍ତି କରିବେ ଭଜନ କରିବେ ସାଧୁ କଣ ହେବେ, କେବେ ମୁଁ ମାନୁନି ଏ ଜିନିଷ, ମୋ ମନ କେବେ ମାନୁନି ଯେ ଜଣେ ଶୁଦ୍ଧ ସାଧୁ ବାହାରିବା, ଯଦି କେବଳ ପ୍ରଭୁ କାହାକୁ ପଠେଇଥିବେ କିମ୍ବା ସେ ଶୁଦ୍ଧ ସାଧୁ ପାଖରେ ବିକି ହେଇଗଲା ସେ ହେଇପାରିବ, ନହେଲେ ଏଇ ଯୋଉ ସଂସ୍କାର ହେଲାଣି, ଏଇ ଯୋଉ କାମନାଟା ଯୋଉ ରହିଛି ପରକୀୟା ଜିନିଷଟା ରହିଛି, ପରକୀୟା ଜିନିଷ ଏଠି କଣ ଲାଭ ମିଳୁଛି, ଏଇଟା କାମ ପିଡ଼ାରେ ଜଣେ ଶରୀର ଗୁଡା ଅପବିତ୍ର, ସେମାନେ ଦେଖୁନା ସେମାନଙ୍କୁ, ଗୋଟେ କାହାକୁ ଦେଖିଲେ ଗୋଟେ ମା ବୁଦ୍ଧି ଆସିବନି, ବୁଝିପାରୁଛନ୍ତି, ମୁଁ ଖରାପ ଘୃଣା କରୁନି କୌଣସି ଗୋଟେ ନାରୀକୁ ଦେଖ, ଗୋଟେ ଝିଅକୁ ଦେଖ, ତୁମକୁ ତୁମର ମାତୃବୁଦ୍ଧି ଆସିବନି, ତୁମ ଭଉଣୀ ବୁଦ୍ଧି କହୁଛନ୍ତି ପରଦାର ଆସ, ମାତ୍ର କେମିତି ଆସିବ, ତା ଶରୀରଟା ଗୋଟେ ଅପବିତ୍ର କରି ସେ ସବୁବେଳେ ରଖୁଛି ନା, ଗୋଟେ ପରପୁରୁଷ ସବୁବେଳେ ଚିନ୍ତା କରୁଛି ନା, ଅପବିତ୍ର ରଖିଲା ନା, କାମ ପିଡ଼ାରେ ସବୁବେଳେ ସେ ରହୁଛି, ମାଧୁର୍ଯ୍ୟ ରସରେ କଣ ରହିଛି, ଉଜ୍ଜଳ ରସ କାହିଁ କୁହାଗଲା, ଜୟ ଜୟ ଜ୍ୱଳ ରସ ସର୍ବରସ ସାର କାହିଁ କୁହାଗଲା, କାହିଁ ରହୁଛି ସେଠି ବିରହର, ଏ ଯୋଉ ପରକୀୟାରେ କଣ ହବ ବିରହ ରସ, ସେ ପବିତ୍ର ସେ ପବିତ୍ର ଭାବନାକୁ, ରାଧାରାଣୀଙ୍କର ଅଶ୍ରୁକୁ, ଯୋଉ ଅଶ୍ରୁ ବୃନ୍ଦାବନ କାହିଁକି ଧନ୍ୟ, ବୃନ୍ଦାବନର ଚରଣ ରଜ କାହିଁକି ଧନ୍ୟ, କୃଷ୍ଣ କୃଷ୍ଣ ଚରଣ ଚିହ୍ନ ଦେଇଥିଲେ, ହଁ ସେଥିପାଇଁ ଧନ୍ୟ, ତାଠୁ ବଡ ଧନ୍ୟ ରାଧା ଯେତେବେଳେ କୃଷ୍ଣଙ୍କ ବିରହରେ କନ୍ଦନ କରୁଥିଲେ, ସେ ବକ୍ଷ ଭିଜିକି ଯୋଉ ଅଶ୍ରୁ ଯାଉଥିଲା, ସେ ପ୍ରେମାଶ୍ରୁ, ସେ ପ୍ରେମାଶ୍ରୁ, ଏଇଟା ଏଇଟା ନାହିଁ ଗୋଲକ ବୃନ୍ଦାବନରେ ସବୁବେଳେ ମିଳନ ନା, ଗୋଲକ ପ୍ରପାତ କହୁଛି ନାହିଁ ଅଛି ସେଠି ଅଛି, କିନ୍ତୁ ଏଇଠି ଯୋଉ ବିରହ ବିଶେଷ ବିରହ, ଏଇ ଭୌମ ବୃନ୍ଦାବନରେ ଏ ଯୋଉ ପରକୀୟା ରସର ଯୋଉ ବିରହଟା, ସେଇଟାକୁ ସେଥିପାଇଁ ଆମେ ମହାପ୍ରଭୁ ଧରିଛେ ନା, ଆଉ ମହାପ୍ରଭୁ ସେଇଟାକୁ ଧରିକି ଆସିଲେ ନା, ଆଉ ଆମେ ଅଲଗା ସମ୍ପ୍ରଦାୟ ମାନବୁ, ଆମର ଶୁଦ୍ଧ ଭକ୍ତି ନାହିଁ, କିନ୍ତୁ ପରମ୍ପରାର ଯୋଉ ଶିକ୍ଷା ଲେଖିଲେ ଆମ ହୃଦୟ ଉତ୍ଫୁଲ୍ଲିତ ହେଇଯାଉଛି, ଆରେ ଆମେ ଭାଇ ମାନିବୁନୁ, ତୁମେ ଶୁଦ୍ଧ ଭକ୍ତ ଠିକ ଅଛି ଭାଇ, ତୁମେମାନେ କେତେ ମହାନ, ଆମଠୁ ଶହେ ଗୁଣର ମହାନ, କିନ୍ତୁ ଆମ ପରମ୍ପରାକୁ ତୁମେ ଟଚ୍ କରିପାରିବନି, ମହାପ୍ରଭୁ କାହିଁକି ବିରହଟାକୁ ଧରିକି ଆସିଲେ, ରାଧାଙ୍କର ଏଇ 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 ପରକୀୟାଟା ନା, ଆଉ ମୁଁ କହୁଥିଲି ନା ପରକୀୟା କାମଟା କଣ, ତାର ପରିଣାମ କେତେ ବିଭୀଷିବ, କିଏ ମର୍ଡର କରିଦଉଛି, ମାରିଦଉଛି, ତାକୁ ଗୁଜେଲ ପୁରା ହଉଛି, କୋର୍ଟ କେସ୍ ଚାଲୁଛି, ଏଇଟା ପରକୀୟା ଜିନିଷ ହଉଛି ନା, ଏଇଟା ଅପବିତ୍ର ଗୁଡା ଜିନିଷ ଗୁଡା ସବୁବେଳେ ଗୋଟେ ପରପୁରୁଷ ଚିନ୍ତନ କରୁଛନ୍ତି, ଯେମିତି ଆମର ଏଇଟା ସେଠି ପରକୀୟା ରସଟା ଉଜ୍ଜଳ ରସ, ପବିତ୍ର ଶରୀର ସବୁବେଳେ କୃଷ୍ଣଙ୍କ ଚିନ୍ତା, କାହିଁକି ବିରହରେ ପ୍ରେମଟା ଉଜ୍ଜୀବିତ ହୁଏ, ଆଉ କଣ ଭକ୍ତିଟା କଣ ଏମିତି କଣ ଆପଣ ଭାବୁଛନ୍ତି କଣ, ଆମକୁ କେବେ ବି ଜଣା ପଡ଼ିବନି, ଯେତେବେଳେ ଆସୁଛି ବିପଦ ବିରହ, ସେତେବେଳେ ବିପଦଟା ଗୋଟେ ଭକ୍ତ ପାଇଁ ସମ୍ପଦ, ସବୁ ଯାହାର ଅନୁଭବ ଭଗବାନ ଦେବେ ସେ ଜାଣିବେ, ଅଲଗା କିଏ ଜାଣିପାରିବେନି, ଯାହାକୁ ଅନୁଭବ ଦେବେ ଭଗବାନ ସେ ଜାଣିବେ, ସେତେବେଳେ ତୁମର ଯୋଉ ଅନୁଭବ ଆସିବ, ଯୋଉ ବିରହ ଆସିବ ଭଗବାନଙ୍କ ପାଇଁ, ପ୍ରଭୁ ଗୋଟେ କ୍ଷଣ ମୁଁ ଚାହୁଁନି ଜଗତ ରହିବା ପାଇଁ, ମୋତେ ଆପଣଙ୍କ ପାଖକୁ ନେଇଯାଆନ୍ତୁ, ସେତେବେଳେ ଯୋଉ ପ୍ରାର୍ଥନା କୋଟି ଜନ୍ମ ମାଳା ଗଡ଼େଇଲେ ବି କେତେବେଳେ ହବନି, ଦୁଃଖଟା ଯେତେବେଳେ ଆସିବ ଭଗବାନ ଯେତେବେଳେ ଦେବେ ତୁମକୁ, ତା ଦେହରେ ଅନୁଭବ ଦେବେ, ଆଉ ତୁମର ବିରହ ଆସିବ, ভক্ততা আউ এই পরকিয়া রস কোন আমি আউ কোন আমি কোন কৃষ্ণ কো সখা সখি হইছে যে কৃষ্ণ কো দেখিছে যে কৃষ্ণ ছাড়ি পড়ে গলাম বসে কান্দি পারিবা কান্দি পারিবানি আম পাই যে বিরহ আসিব আমি যে রস টিকে অনুভব করিবা এই দুঃখ বিপদ ভিতর কাহিঁকি আমার শরীর ধারণা আছে ভগবান কিছু বিপদ দেবে প্রভু যে বিপদ দেবে প্রভু যে ব্যবস্থা দেবে তা দ্বারা আমার কিছু বিরহ আসিব বৈরাগ্য আসিব বিরহ আসিব রাধারাণীঙ্কর এই যে এই যে উজ্জ্বল রসটা শ্রেষ্ঠ বলে কাহিঁকি কুয়া হল এইপাই জয় জল উজ্জ্বল রস সর্বরস সার পরকিয়া ভাব এই উজ্জ্বল রসটা কোণ না পরকিয়া ভাবে যা হবে যেতে প্রচার প্রচারে পরকিয়া ভাব সবুলে সখী চব্বিশ ঘন্টা সমস্তে কৃষ্ণ চিন্তা করতে চব্বিশ ঘন্টা সেটাই মহাপ্রভু কলে অহর্নিশ চিন্তা কৃষ্ণ বল্লভ বোধ এটা জীবগড় করিপার জীব করিপার সেটা তাঙ্ক স্ট্যান্ডার্ডটা আর মহাপ্রভু তো সে সে তো নিজ রাধাঙ্ক ভাব ধরছেন সেটা শিখাও দেখছেন অহর্নিশ চিন্তা কৃষ্ণ বল্লভ বোধ সব এই প্রেম নহলে এটা হয়েপারে পবিত্র শরীর পরস্ত্রী কথাটা সে কথা শিখাও কৃষ্ণক ইচ্ছার এটা হয়েছিল এই পরকিয়া রসটা আস্বাদন ব্রজরে কাহিঁকি কৃষ্ণ তাঙ্ক সব বিবাহ হতুলে এতে লুচি লুচিকি যাওতুলে ভাল মন্দ করুলে জনা পড়ছিল কোণ এগুলা আচ্ছা সাধারণ লোক মানে এগুলা কাম বলে ভাবতে না কাম প্রেম দুহাঙ্কর এক সমান লক্ষণ কাম প্রেম দিনা লক্ষণটা সমান মিশ্রি আর ফিটকিরি দেখা পাই সমান আন জানি লক্ষণটা সব সমান সেটা লিখে কাম অন্ধতম প্রেম নির্মল ভাস্কর কামটা গোটে অন্ধ জিনিস কামরে কোণ সুসুখ বিধানটা সবুবেলে রয়েছে গোটে কাম প্রেম ডিফরেন্সটা কামরে নিজ ইচ্ছাটা সবুলে রয়েছে ভক্তর কামটা ভক্ত বি জাণব কামটা কেবল পুরুষ স্ত্রী কথার নুহে আমার ভক্তি কাহিঁকি হোনে আমার কামটা রয়েছে কোণ কামটা রয়েছে মোর ইচ্ছাটা কোণ মু এইটা করবি মু এই জিনিসটা করবি আমার যে ভক্তর ভক্তর বি ভক্তি কাহিঁকি হোনে এটা কাম কেউ কাম স্ত্রী পুরুষ কাম নুহে এটা কেউ কাম মু এই সেবাটা করিবি কিন্তু সেই সেবার মোর কৃষ্ণকর সুখ হব কি না সেটা আমি চিন্তা কর তাহলে কোণ হয়ে গেল কাম মু যেটা করা চাহুছে সেতরে কৃষ্ণক সুখ অছি কি না গুরুঙ্কর সুখ অছি সেটা চিন্তা করুন আম সুখটা চিন্তা কল এটা কাম হয়ে গেল খালি নারী পুরুষ কামটার কোণ কাম না কোণ এটা বি কাম নিজের কোণী কামনা মোর ইচ্ছা কিছু না কৃষ্ণকর কোণ ইচ্ছা কৃষ্ণ আপনার যে ইচ্ছা সেটা মতো প্রকাশ কর সে আমি আশ্রয় নেছি না বৈষ্ণব আশ্রয় কাহিঁ নিয়ে আছে বৈষ্ণব মান সঙ্গ কাহিঁ করছে গুরুঙ্কর সঙ্গ কাহিঁ করছে যেহেতু বৈষ্ণব মানে হরিভজন করছেন বোধহয় ভগবান ইচ্ছা তাঁর মাধ্যমে গ্রহণ করি যাবি গ্রহণ করি নিজ ইচ্ছা রাখলা মানে অসুবিধা সেপা সে কে নিজ ইচ্ছা মতো কিছু না চিন্তিব কৃষ্ণর যা ইচ্ছা তাহা হি করব নিজ ইচ্ছা মতো কিছু না চিন্তিব যা ইচ্ছা কৃষ্ণকর সে আর সেই ইচ্ছাটা কোণ টপমোস্ট ইচ্ছা সেই কৃষ্ণকর শেষ ইচ্ছাটা কোণ রাধারাণী কেবল জানে আপ কে জাঁতি কোণ সেটা কৃষ্ণকর যে শেষ ইচ্ছা বা কৃষ্ণকু কেমতি কৃষ্ণ কনসিয়সনেস হওয়াকে পড়ে কে জাঁতি রাধাঙ্ক ছাড়া কে জাঁতি সেটা মহাপ্রভু আসি শিখাইলে যে কৃষ্ণ কনসিয়সনেস যে প্রভুপদ শব্দ লিখিছেন কৃষ্ণ চেতনা কোণ কৃষ্ণ চেতনা বিপদ বেড়ে কৃষ্ণ চেতনা রহব আমার গোটে এক্সিডেন্ট হয়ে যাব কৃষ্ণ চেতনা মেডিকাল পশিযা এই করোনা হয়ে যাব কৃষ্ণ চেতনা কোণটা কৃষ্ণ চেতনা আশ্লেষ্য বা পাদ্রতাম লাস্ট সেপাই ধরলে আশ্লেষ্যতাম আশ্লেষ্য বা পাদ্রতাম বিনষ্টুয়া মদর্শনাম মনমহতাম করতুয়া মতো আপনার আলিঙ্গন করতু বা পাদরে পিস্তন কর আপনি যা ইচ্ছা তাহা করতু মতো আলিঙ্গন করতু করি আত্মসাত করতু কিংবা পাদরে বেশি দিও কি শব্দ লগাইলে সেটি বিনষ্টুয়া কত সুন্দর মতো পাদরে পাদরে কা ঠেলি দিও পাদরে ঘৃণা যা কর দেখি না নাটক বাবু লেউ চমড়া জোতা পিন্ধান হ্যাঁ চাল গোঠা গোঠা লগাই দে চাল মানে দিলে না রাজা মানে না লাত লগা দেবি সেইভাবে অতি ঘৃণা ঘূর্ণ্য কলে পাদর পিনষ্টু ই পিনষ্ট শব্দ অর্থ ঘৃণা লাত মারিয়া কথা কুহ মতো পেশি দিও তুমি অতি ঘৃণা করি অতি ঘৃণা করি যেমন মারতি লোক যা কর আশ্লেষ্য বা পাদর তাম বিনষ্টু বা আর তাপরে মত দর্শন মনমহতাম করতো বা মতো দর্শন ন দেখি বরং জারি কি মতো মারি দিও কিন্তু মত প্রাণু সব না অপরা লাস্ট কৃষ্ণ কনসিয়সনেস এইটা হচ্ছে আমাকে এই স্তর যাওয়া পড়ব সেতবে জাঁয়া কৃষ্ণ চেতনা কোণ কৃষ্ণ কোণ আর কৃষ্ণ প্রেম কোণ মোর আর সুখ কিছু না
ମୋ ଜୀବନ ସୁଖ କିଛି ନାହିଁ, ମୋତେ ଆପଣ ମାରି ଦିଅନ୍ତୁ, ଯାହା ବି କରନ୍ତୁ, ମୁଁ ହଉଛି ଆପଣଙ୍କର, ମୁଁ ଆପଣଙ୍କର। ଲାଷ୍ଟ କଣ କହିଲେ, ମନମହତାଙ୍କର ଅଦର୍ଶନାତ ମନମହ ମର୍ମହତାଙ୍କର, ତୁମା ମତେ ମର୍ମାହତ କର, କଣ କଣ ଅଦର୍ଶନରେ, ତାପରେ ଯଥା ତଥା ବିଦଦାତ ଲମ୍ପଟ, ଯଥା ତଥା ଏତିକି କହିଲା ପରେ ମନ ଶାନ୍ତି ହଉନି, ମତେ ଆଲିଙ୍ଗନ କର, ପଦାଘାତ କର, ପିଷ୍ଟନ କର, ନାଇଁ ଯଥା ତଥା ବିଦଧାତ ଲମ୍ପଟ। ଏ ଲମ୍ପଟ ଆପଣଙ୍କର ଯେଉଁ ଇଚ୍ଛା, ଯେମିତି ଆପଣ ଇଚ୍ଛା କରୁଛି, କିନ୍ତୁ ଆପଣଙ୍କ ବିନା ଯାହା ଇଚ୍ଛା ଆପଣ ତାହା କରନ୍ତୁ। ମତ୍ ପ୍ରାଣନାଥସ୍ତୁ, ଆପଣ ହଉଛନ୍ତି ମୋର ପ୍ରାଣନାଥ। ତାପରେ ସୈବ ନ ଅପର, ପୁଣି କହିଦେଲେ ମୋର ଆପଣ ପ୍ରାଣନାଥ, ମୁଁ କୌଣସି ପରିସ୍ଥିତିରେ ଆଉ କେହି ମୋର ପ୍ରାଣନାଥ ନୁହନ୍ତି, ଏତି କହିଦେଲେ, କୌଣସି ପରିସ୍ଥିତିରେ ମୋ ଜୀବନରେ ଆଉ କେହି ପ୍ରାଣନାଥ ହେଇପାରିବେ। ଏଇଟା ହଉଛି କୃଷ୍ଣ ଚେତନା, ଏ ହଉଛି ଦେବ ବୁଦ୍ଧି, ଇଷ୍ଟ ଦେବ, ଗୁରୁଦେବ, ହରିଦେବ, ମୋର ଆଉ କେହି ହେଇପାରିବେ, ଆପଣ ହିଁ ମୋର, ମୋର ସୁଖ ଆସୁ ଦୁଃଖ ଆସୁ ଆପଣ ଯାହା ବି ହଉ, ଏ ହଉଛି ଭଗବାନଙ୍କର ମାନେ ଭଗବତ ଦର୍ଶନ ଯାହା କହନ୍ତି ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ, ଏଇଟା ମହାପ୍ରଭୁଙ୍କ ଷ୍ଟାଣ୍ଡାର୍ଡ, ଏଇଟା ରାଧାଙ୍କର ଭାବ। ଆମେ କେଉଁଥିରେ ଅଟକିକି ରହିଛେ, କେଉଁଥିରେ ଅଟକି ରହିଛେ, ନିଜ ସୁଖ ଦୁଃଖରେ ଅଟକି ରହିଯାଇଛେ, ଆଉ ନିଜର ଇଚ୍ଛା ଇଚ୍ଛାରେ ଅଟକି ରହିଯାଇଛେ, ସେତିକି ପାର ହେଇକି ଯାଇପାରୁନି, ଗୁରୁ ବୈଷ୍ଣବଙ୍କର କୃପା ସେତିକି ହଉନି, ସେତିକି ହେଲେ ପାର ହେଇକି ଯାଇପାରୁନି, ସେତିକି ତ ପାର ହେଲେ ଯାଇ ପଶିବା ଟିକେ ଭିତରେ, ସେତିକି ପାର ନିଜର ଇଚ୍ଛାକୁ କାଟିପାରୁନି, କେବେ କାଟିପାରୁନି, ସେଥିପାଇଁ ଇଏ ତତ୍ତ୍ୱ ସବୁ ପରିପ୍ରକାଶ କେମିତି ହବ। ସେଥିପାଇଁ ସେ କହିଲେ ପରେ, ଯୋଉ ତୁମେ ଯୋଉ କହୁଛ ପରକାନ୍ତାଙ୍କ ସହିତ କାହିଁ ବିମର୍ଶଣମ, ପରସ୍ତ୍ରୀ ସହିତ କାହିଁକି ସେ ଏଭଳି ଆଲିଙ୍ଗନ ଆଦି କଲେ, ପର କଣ, ତାଙ୍କ ନିଜ ଇଚ୍ଛାରେ ସେମାନେ ପର ହେଇଥିଲେ, କାହିଁକି ପର ହେଇଥିଲେ, ଯେ ଆମେ ଗୌଡ଼ ବୈଷ୍ଣବ ତତ୍ତ୍ୱର ଆଲୋଚନା କରିବା, ଏଇଥିପାଇଁ ପର କରିଥିଲେ। ଆମିଓ ନା ଜାଣି ନା ଜାଣି ଗୋପୀଗଣ, ସେ ଚୈତନ୍ୟ ଚେତନ୍ଦ୍ର କହିଲେ ନା, ଯୋଗମାୟା କରିବେ ନା ଆପନି ପ୍ରଭାବ, ମୋ ବିଷୟ ଗୋପୀଗଣର ଉପପତି ଭାବ, ଯୋଗମାୟା କରିବେ ନା ଆପନି ପ୍ରଭାବ, ଯୋଗ ଗୋପୀମାନେ ମତେ ମତେ ପୁରା ଉପପତି ବୋଲି ଭାବିବେ, ମୁଁ ଯୋଗମାୟା କରିବି। ଉପପତି ମାନେ କଣ, ତାଙ୍କର ପତି ଅଛନ୍ତି ଏ ରସ ପାଇଁ, ପରୀକ୍ଷା ରସ, କେମିତି ଏଇଟା ହବ, ଗୋପମାନେ ତୁମର ନିତ୍ୟକାନ୍ତା, କହିଲେ ନାଇଁ ଯୋଗମାୟା କରିବେ ନା ଆପନି ପ୍ରଭାବ, ହେଲା ଯୋଗମାୟା କରିଦେବେ, ଯୋଗମାୟା ଆପଣଙ୍କ ଶକ୍ତି ଆପଣଙ୍କୁ ଜଣା ପଡିବ, ଗୋପୀମାନେ ସିନା ଜାଣିପାରିବେନି ଯେ ସେମାନେ ନିତ୍ୟକାନ୍ତା ବୋଲି, କିନ୍ତୁ ଆପଣ ଜାଣନ୍ତି ସେମାନେ ନିତ୍ୟକାନ୍ତା, ଆଉ ଆପଣ ନିତ୍ୟକାନ୍ତ ବୋଲି, କାରଣ ନା ଆମିଓ ନା ଜାଣି ନା ଜାଣି ଗୋପୀ କଣ, ମୁଁ ବି ଜାଣିପାରିବିନି, ଗୋପୀ ବି ଜାଣିପାରିବିନି, ଆମେ ଜାଣିପାରିବୁନି କି। ଇଏ ହେଲା ଭଗବାନଙ୍କର ଏଇ ରାସଲୀଳାର ପ୍ରସଙ୍ଗ ହଉଛି ଏଇଟା। ଏତେ ବିରହ ପରେ ସେଥିରେ କଣ, ରାସଲୀଳାର ସବୁଠୁ ବଡ ଜିନିଷ କଣ ଥିଲା, ରାସଲୀଳା ପ୍ରସଙ୍ଗରେ ମିଳନ ପରେ ହେଲା ନା, ଆଉ ବିରହରେ ଯୋଉ ନୃତ୍ୟ କରୁଥିଲେ ଭଗବାନ ଅନ୍ତର୍ହିତ ହେଇଗଲେ, ରାଧାଣୀ ଧରି ଅନ୍ତର୍ହିତ ହେଇଗଲେ ନା, ଫେର ରାଧାଣୀକି ଅନ୍ତର୍ହିତ, ରାଧାଣୀକି ଛାଡ଼ିଦେଇ ଚାଲିଗଲେ। ଏବେ ଗୋପୀ ଗୀତ ଆମ ପରମ୍ପରାରେ କାହିଁ ଗୋପୀ ଗୀତ ମାନେ, ଗୋପୀଙ୍କର ଏତକୁ ଶ୍ରେଷ୍ଠ ବୋଲି କାହିଁକି, ସମସ୍ତ ଅତି ପବିତ୍ର ବୋଲି କାହିଁ ଗାନ କରନ୍ତି, ଆମର ପଞ୍ଚ ଗୀତ ଭିତରେ ଦଶମ ସ୍କନ୍ଧ ଯୋଉ ପାଞ୍ଚଟି ଗୀତ ରହିଲେ, ତାପରେ ଗୋପୀ ଗୀତକୁ ଶ୍ରେଷ୍ଠ କାହିଁ କୁହନ୍ତି, ନା ବିରହରେ ସେମାନେ ଯୋଉ କ୍ରନ୍ଦନ କରିଛନ୍ତି ସେଇଟା, ଆଉ ସେଇଟା କଣ ଲୋକ ବୁଝିବେ, ସେ କୃଷ୍ଣ ତ ନାଚିଲା ଆଉ ନୃତ୍ୟ କଲେ, ଆରେ ପର ଜାଣିନି ତାଙ୍କ ଇଚ୍ଛାରେ, ତାଙ୍କର କାନ୍ତା ତାଙ୍କ ସାଙ୍ଗରେ ସେ ନୃତ୍ୟ କରୁଛନ୍ତି, ଅସୁବିଧା କଣ, ତୁମ ନିଜ ଶରୀରକୁ ତୁମେ ନିଜେ ଆଲିଙ୍ଗନ କଲ, ଚୁମ୍ବନ କଲ, ତୁମର କଣ ଅସୁବିଧା ହେଉଛି, କିଛି ଅସୁବିଧା ନାହିଁ, ସେ ତ ନିଜ ପରମାତ୍ମା, ନିଜ ସେ ତ ନିଜର ସବୁ, ନିଜେ ତ ଯେତେ ଗୋପୀମାନେ ସବୁ କୃଷ୍ଣ ନିଜ ରାଧାରାଣୀଙ୍କୁ ବି, ରାଧାରାଣୀ କୃଷ୍ଣଙ୍କୁ ବାମ ଅଙ୍ଗରୁ ଆସିଛନ୍ତି, ଆଉ ଯେତେ ଗୋପୀମାନେ ରାଧାରାଣୀଙ୍କ ପାଖରୁ ଆସିଛନ୍ତି, ତାଙ୍କ ପର କିଏ, ତୁମେ ଏ ତତ୍ତ୍ୱ ନ ମାନିବ ଠିକ ଅଛି, ସେ କାଲି ସେ ଆଉ ଗୋଟେ କଥା କହିବେ, ତୁମେ ଯେ ତତ୍ତ୍ୱ ମାନୁନ, ଦାର୍ଶନିକ ତତ୍ତ୍ୱ କୁହାଯିବ, ଗୋପୀ ନାମ କହିବେ, ଗୋପୀ ନାମ ତତ୍ପତି ନାମ, ସମସ୍ତଙ୍କର ପରମାତ୍ମା କିଏ, ଗୋପୀମାନଙ୍କର ପରମାତ୍ମା ହୃଦୟରେ କିଏ ପରମାତ୍ମା ରୂପରେ ଅଛନ୍ତି, ଗୋପୀମାନଙ୍କର ପତିଙ୍କ ହୃଦୟରେ କିଏ ପରମାତ୍ମା ରୂପରେ ଅଛନ୍ତି, କୁହ, ସେ ଅଧ୍ୟକ୍ଷ ସେ ଦ୍ରଷ୍ଟା, ତାଙ୍କର କଣ ଦୋଷ ଲାଗିବ, ସୁଖ ଦେବେ, ସବୁ ପ୍ରକାର ଜିନିଷ ପ୍ରମାଣ ଦେବେ। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର।